నమో విష్ణుపదాయ కృష్ణపృష్టాయ భూతలే శ్రీమతే గౌరగోవింద స్వామినితి నామినే. నమో విష్ణుపదాయ కృష్ణపృష్టాయ భూతలే శ్రీమతే భక్తివేదాంత స్వామినితి నామినే. నమస్తే సరస్వతిదేవే గౌరవాణి ప్రచారిణి నిర్విశేష శూన్యవాది పాశ్చాత్య దేశ తారిణి. జయ శ్రీకృష్ణ చైతన్య ప్రభు నిత్యానంద శ్రీ అద్వైత గదాధర శ్రీవాసాది శ్రీ గౌరభక్త బృంద. హరే కృష్ణ 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 హరే హరే, హరే రామ 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 హరే హరే. అజానులంబిత భుజో కనకాబుధాతో సంకీర్తనేక పితరో కమలాయతాఖ్యో విశ్వంబరు దిజవరో జుగధర్మ పాలో వందే జగత్ ప్రియకరో కరుణావతారో. వందే జగత్ ప్రియకరో కరుణావతారో. వందే జగత్ ప్రియకరో కరుణావతారో. ఓం నమో భగవతే వాసుదేవాయ. ఓం నమో భగవతే వాసుదేవాయ. ఓం నమో భగవతే వాసుదేవాయ. ଭକ୍ତ ଚରିତ ପ୍ରସଙ୍ଗରେ ଭକ୍ତର ମହିମା ଶୁଣୁଥିଲେ. ଭଗବାନଙ୍କର ଯେଉଁ ଚାରିଟି ସ୍ୱରୂପ ଅଛନ୍ତି, ଭଗବାନ ସ୍ୱୟଂ ପ୍ରଭୁ, ଭକ୍ତ, ଭକ୍ତି ଆଉ ଗୁରୁଦେବ, ଏ ଭଗବାନଙ୍କର ଚାରି ସ୍ୱରୂପ. ଏବଂ ଗୋଟିଏ ସ୍ୱରୂପର ପ୍ରାପ୍ତି ହେଲେ ଅନ୍ୟ ତିନୋଟି ସୁଲଭ ହୁଏ, ସ୍ୱତ ଦର୍ଶନ ମିଳିଯାଏ. କିନ୍ତୁ ଗତକାଲି ଶ୍ରୀମଦ ଭାଗବତମର ପ୍ରମାଣରୁ ଆମେମାନେ ଶୁଣୁଥିଲେ ଯେ ଚାରି ପ୍ରଭୁଙ୍କର ଏ ଚାରି ସ୍ୱରୂପ ଭିତରୁ ଭକ୍ତର କୃପା ପାଇବାଟା ସୁଲଭ. କିଭଳି ନା, ତାର ପ୍ରମାଣ ହେଉଛନ୍ତି ଭକ୍ତ ଶ୍ରେଷ୍ଠ ବୃତାସୁର. ବୃଦ୍ଧାସୁର ପୂର୍ବଜନ୍ମର ଚିତ୍ରକେତୁ ରୂପରେ ଗୁରୁଦେବଙ୍କର କୃପାକୁ ପ୍ରାପ୍ତ ହୋଇଥିଲେ. ନାରଦ ମୁନି ଚିତ୍ରକେତୁ ଚରିତ୍ର ହେଉଛି ସାର ସାଧୁ କୃପା ସବୁଠାରୁ ବିଷୟ ଲୋକକୁ ସବୁଠୁ ବଡ଼ ସାଧୁ ବନେଇପାରେ. ସବୁଠୁ ବଡ଼ ବିଷୟ ଲୋକ ଆକୁ ଶାସ୍ତ୍ର ଦ୍ୱାରା ଦେଖିଲେ ହେବନି, ଶାସ୍ତ୍ର ଚକ୍ଷୁରେ ନାହିଁ. ଏ ଶାସ୍ତ୍ର ଯାହା କହୁଛନ୍ତି, ଶାସ୍ତ୍ର ଚକ୍ଷୁ ଛାଡ଼ି ଆପଣ ଜଡ଼ ଚକ୍ଷୁରେ ଯଦି ଦେଖନ୍ତି ଏହା ସମ୍ଭବ. ଯଦି କେହି ପ୍ରଭୁପାଦଙ୍କର ଜୀବନ ଚରିତ୍ରକୁ ପଢ଼େ ଆଉ ବିଦେଶୀ ଲୋକମାନଙ୍କୁ ଦେଖେ, ବିଚାର କରେ ଯେ ଏମାନଙ୍କର ଜୀବନ ଶୈଳୀ କିଭଳି, ଏମାନେ ଯାହାଙ୍କୁ ଅନାର୍ଯ୍ୟ ବୋଲି କୁହାଯାଏ, କିନ୍ତୁ ଜଣେ ସାଧୁଙ୍କର କୃପା ତାଙ୍କୁ ଆଜି ଆର୍ଯ୍ୟ କରିଦେଲେ ଆଉ ଆର୍ଯ୍ୟ ଭିତରେ ସେମାନେ ଭକ୍ତ ହେଲେ. ଚିତ୍ର କେତେ ଭଳି ବିଷୟୀ କେହି ନଥିଲେ, ବହୁ ବଡ଼ ବିଷୟୀ, ଯେ ପୁତ୍ର ପାଇଁ ଏତେ ଶୋକ କରୁଥିଲେ, ଯେ କୋଟିଏ ରାଣୀ ଗ୍ରହଣ କରିଥିଲେ, କିନ୍ତୁ ସାଧୁଙ୍କର କୃପା, ନାରଦ ମୁନିଙ୍କର କୃପା ତାଙ୍କୁ ଆଜି ଏକ ନମ୍ବର ଭକ୍ତ କଲେ. ପୁଣି ବି ଗୁରୁଙ୍କର କୃପା ପ୍ରାପ୍ତ ହେଲେ ବି ବୈଷ୍ଣବ କୃପା ପ୍ରାପ୍ତ ହେଇନଥିଲେ ବୋଲି ତାଙ୍କ ଭକ୍ତିର ବାଧକ ହେଇଗଲେ. ନାରଦ ମୁନି ଅଶେଷ କୃପା କରିଥିଲେ ବୋଲି ତ ସେ ଶଙ୍କର୍ଷଣଙ୍କୁ ଦର୍ଶନ କରୁଥିଲେ ନା. ପୁଣି ବି ଶିବଜୀ ତାଙ୍କର ଗୁରୁ ଭାଇ, ସଂକର୍ଷଣ ଶିବଜୀଙ୍କର ଇଷ୍ଟ ସଂକର୍ଷଣ, ଚିତ୍ରକେତୁଙ୍କର ଇଷ୍ଟ ମଧ୍ୟ ସଂକର୍ଷଣ. କିନ୍ତୁ ଗୁରୁ ଭାଇଙ୍କୁ ସଦାଚାର ପ୍ରତିଷ୍ଠା ଛଳରେ କରିଛନ୍ତି, କିନ୍ତୁ ସତୀ ସେଟାକୁ ଅନ୍ତର ଭିତରକୁ ନେଇଗଲେ ଏବଂ ସମାଜକୁ ଶିକ୍ଷା ଦେଲେ. ଗୁରୁ କୃପା ପ୍ରାପ୍ତ ହେଲେ ବି ବୈଷ୍ଣବ କୃପା ହେଉଛି ଗୁରୁ କୃପାକୁ ପୃଷ୍ଟି କରେ, ନହେଲେ ବାଧକ ହେଇଯିବ. ସେଥିପାଇଁ ଚିତ୍ରକେତୁ ଇନ୍ଦ୍ରଙ୍କ ସମ୍ମୁଖରେ ସ୍ତୁତି କରୁଥିଲେ, ଅହଂ ହରି ତବ ପାଦୀକ ମୂଳ ଦାସାନୁ ଦାସ ଭବିତାସ୍ମି ଚାହୁଁ, ମୁଁ ଦାସର ଦାସ ହେବା ପାଇଁ ଚାହୁଁଛି। ସେ ନାରଦ ମୁନିଙ୍କର ଦାସ ହୋଇଥିଲେ, ସେ ଗୁରୁଦେବଙ୍କର କୃପା ପ୍ରାପ୍ତ ହୋଇଥିଲେ, କିନ୍ତୁ ବୈଷ୍ଣବମାନଙ୍କର କୃପାକୁ ପ୍ରାପ୍ତ ହୋଇପାରିଲେ ନା, ଅବହେଳା କରିଦେଲେ। ସେଥିପାଇଁ ଏ ଛତ୍ରରେ ଆମେ ଯାହା ଆଲୋଚନା କରିବା, ଇଏ ବୈଷ୍ଣବମାନଙ୍କର କୃପା ପାଇଁ, ଏବଂ ବୈଷ୍ଣବମାନେ ନିତ୍ୟ ଅଛନ୍ତି। ଆମର ଯେଉଁ ଆଚାର୍ଯ୍ୟମାନେ ସେମାନଙ୍କୁ ନିତ୍ୟ ଲୀଳା ପ୍ରବିଷ୍ଟ ବୋଲି କୁହାଯାଏ, ନିତ୍ୟ ଲୀଳାରେ ସେମାନେ ପ୍ରବେଶ କରିଛନ୍ତି। ଆଉ ବିଶେଷ କରି ଆମେ ଯେଉଁ ଆଚାର୍ଯ୍ୟମାନଙ୍କର ଚରିତ ଶୁଣିବା, ସେମାନେ ଭଗବାନଙ୍କର ନିତ୍ୟ ପାର୍ଷଦ, ନିତ୍ୟ ସିଦ୍ଧ ପାର୍ଷଦ ସେମାନେ। ଆଜି ଲୋକନାଥ ଗୋସ୍ୱାମୀଙ୍କର ଚରିତ ଆମେ ଶୁଣିବା, ତା ପୂର୍ବରୁ ଭକ୍ତ ଚରିତ ଶ୍ରବଣର 6 ବିଶେଷ ଯାହା କୁହନ୍ତି ପଏଣ୍ଟସ ଅଛି, ସେଗୁଡ଼ିକୁ ସମସ୍ତେ ଲକ୍ଷ୍ୟ କରିଥିବେ। ଏଗୁଡ଼ିକୁ ସବୁ ବ୍ୟାଖ୍ୟା କରି କହିବା ସମ୍ଭବ ନୁହେଁ, ସମୟ ବହୁତ କମ୍। ଯେ ସମସ୍ତ ଭକ୍ତମାନଙ୍କ ଚରିତରେ ଆମେ 6 ଜିନିଷକୁ ଲକ୍ଷ୍ୟ କରିବା, ଯେ ପ୍ରଥମ ଭଗବାନଙ୍କର ନାମ, ଭଗବାନଙ୍କର ଗୁଣ, ଭଗବାନଙ୍କର ଧାମ ପ୍ରତି ସେମାନଙ୍କର କିଭଳି ନିଷ୍ଠା। ଆମେ ନାମ କରୁଛେ, ସିଦ୍ଧଭକ୍ତ ଆଉ ସାଧକ ଭକ୍ତ ଭିତରେ ପାର୍ଥକ୍ୟ ହେଉଛି ଏହା, ସାଧକ ଭକ୍ତ ହାତରେ ସମ୍ପତ୍ତି ଥିଲେ ବି ସମ୍ପତ୍ତିର ବ୍ୟବହାରକୁ ସେ ଜାଣେ ନା। ଯେଉଁ ନାମ ପ୍ରଭୁ ଆମେ ଭାଗବତ ଅଧ୍ୟୟନ କରୁଛେ, ନାମ କରୁଛେ, କିନ୍ତୁ ସାଧକ ସିଦ୍ଧ ଭିତରେ ଏ ହେଉଛନ୍ତି ପାର୍ଥକ୍ୟ। ସିଦ୍ଧ ଭକ୍ତମାନେ ସ୍ୱରୂପ ଜ୍ଞାନ ତାଙ୍କର ଅଛି, ଅଭିର୍ଣ୍ଣ ନାମଙ୍କୁ ପ୍ରଭୁଙ୍କ ଠାରୁ ଅଭିର୍ଣ୍ଣ ଦର୍ଶନ କରନ୍ତି, ମହତ ବୁଦ୍ଧି ଆସେ। ଆମର ନାମଙ୍କ ପ୍ରତି, ଭକ୍ତଙ୍କ ପ୍ରତି, ଧାମ ପ୍ରତି, ଭଗବାନଙ୍କର ଲୀଳା ପ୍ରତି ମହତ ବୁଦ୍ଧି ନାହିଁ। ସେଥିପାଇଁ କିନ୍ତୁ ସେମାନଙ୍କ ଚରିତ୍ର ଆମେ ଦେଖିବା, ପ୍ରଥମ ପଏଣ୍ଟ ଭଗବାନଙ୍କର ନାମ, ରୂପ, ଲୀଳା, ଗୁଣ ପ୍ରତି ସେମାନଙ୍କର ନିଷ୍ଠା କିଭଳି ନିଷ୍ଠା। ସମଗ୍ର ଜୀବନ ସେମାନେ ଗୁରୁଙ୍କର ଆଦେଶ, ଭଗବାନଙ୍କର ନାମକୁ କିଭଳି ନିଷ୍ଠାରେ ପାଳନ କରିଛନ୍ତି, ଶରୀରର କୌଣସି ବାଧକକୁ ସେମାନେ ଅପେକ୍ଷା କରିନାହାନ୍ତି, ଶରୀର ସେମାନଙ୍କୁ ବାଧା ଦେଇପାରେ। ଏବଂ ଦ୍ୱିତୀୟରେ ଗୁରୁଦେବଙ୍କ ଠାରେ ସେମାନଙ୍କର କିଭଳି ଭାବ ରହିଛି। ସମସ୍ତ ଆଚାର୍ଯ୍ୟମାନେ ନିତ୍ୟସିଦ୍ଧ, ଆଉ ସେ ନିତ୍ୟସିଦ୍ଧ ଆଚାର୍ଯ୍ୟମାନେ ଆଉ ଜଣେ ନିତ୍ୟସିଦ୍ଧ ଆଚାର୍ଯ୍ୟଙ୍କୁ ଗୁରୁ ରୂପରେ ଗ୍ରହଣ କରିଛନ୍ତି, କିନ୍ତୁ ଏଇ ସାଧାରଣ ଆମ ଭଳି ସାଧକମାନଙ୍କୁ ଶିକ୍ଷା ଦେଉଛନ୍ତି ଗୁରୁଦେବଙ୍କ ଠାରେ କିଭଳି ଭାବ ରଖିବାକୁ ପଡ଼ିବ। ଲୋକନାଥ ଗୋସ୍ୱାମୀ ମହାପ୍ରଭୁଙ୍କର ଡାଇରେକ୍ଟ ଶିଷ୍ୟ, ଯଦିଓ ପିତା ତାଙ୍କର ପଦ୍ମନାଭ ଆଚାର୍ଯ୍ୟ, ଯିଏ ତାଙ୍କର ପଦ୍ମନାଭ, ତାଙ୍କର ପିତା ମା ହେଉଛନ୍ତି ସୀତା ଠାକୁରାଣୀ, ସୀତା ଦେବୀ ତାଙ୍କର ନାଁ, କିନ୍ତୁ ପିତା ଯଦିଓ ତାଙ୍କୁ ଭାଗବତ ଛୋଟ ପିଲାବେଳୁ ଅଧ୍ୟୟନ କରାଇଥିଲେ, କିନ୍ତୁ ମହାପ୍ରଭୁଙ୍କର ଡାଇରେକ୍ଟ ଶିଷ୍ୟ ହେଲେ ଲୋକନାଥ। କାରଣ ଲୋକନାଥ ଗୋସ୍ୱାମୀ ମହାପ୍ରଭୁଙ୍କର ଜୀବନ ଆଦେଶକୁ ସର୍ବସ୍ୱ କରିଥିଲେ। ଶୁଣିବେ କିଭଳି 14 ବୟସରେ ଅତି ସୁକୁମାର ବ୍ରହ୍ମଚାରୀ, କିନ୍ତୁ ବାବା ତାଙ୍କୁ ପଠାଇଦେଲେ, କହିଲେ ତୁମେ ଯାଅ ଭାଗବତ ଟିକେ ପଢ଼ିବ, ନିଜେ ଟୁର୍ ଖୋଲିଥିଲେ ଯଶୋର ଜିଲ୍ଲାରେ, ଯେଉଁ ତାଙ୍କର ଆବିର୍ଭାବ ସ୍ଥାନ ଅଛନ୍ତି ତାଲଖଡ଼ି ପୂର୍ବବଙ୍ଗରେ। ଅଦ୍ୱିତ ଆଚାର୍ଯ୍ୟଙ୍କର ଶିଷ୍ୟ ଥିଲେ ତାଙ୍କର ପିତା ପଦ୍ମନାଭ ଗୋସ୍ୱାମୀ, ସେ ନିଜେ ସଂସ୍କୃତ ଟୋଲ୍ ଖୋଲି ଭାଗବତ ପଢ଼ାଉଥିଲେ, କିନ୍ତୁ ନିଜ ପୁଅକୁ ଭାଗବତ ପଢ଼ିଲେ ନା। କାରଣ ନିଜ ପିତା ନିଜ ପୁତ୍ର ବା ନିଜର ସମ୍ବନ୍ଧୀୟ ଲୋକଙ୍କ ଉପରେ ସେ କିଛି ଶାସନ ଜାହିର କରିପାରିବେ ନା, ବା ନିଜର ସମ୍ବନ୍ଧୀୟ ଲୋକଙ୍କ ଉପରେ ମହତ ବୁଦ୍ଧି ଆସିବ ନା। ତମର ବାବା ଏଇଟା କହିଲେ, ସେ ମହାନ ଭକ୍ତ, କିନ୍ତୁ କହିଲେ ତୁମେ ଯାହା ଅଦ୍ୱୈତ ଆଚାର୍ଯ୍ୟଙ୍କ ନିକଟରେ ଭାଗବତ ଅଧ୍ୟୟନ କରିବ, କାରଣ ବୈଷ୍ଣବ ସିଦ୍ଧାନ୍ତ ଆଉ ବୈଷ୍ଣବ ପ୍ରାଣ ହେଉଛନ୍ତି ଭାଗବତ। ତେଣୁ ତାଙ୍କର 14 ବୟସରେ ସୁନ୍ଦର ସୁକୁମାର ବ୍ରହ୍ମଚାରୀଙ୍କୁ ପଠାଇଛନ୍ତି ଭାଗବତ ପଢ଼ିବା ପାଇଁ ନବଦୀପ ଶାନ୍ତିପୁର। ତେଣୁ କେତେ ନିଷ୍ଠାରେ ସେ ମହାପ୍ରଭୁଙ୍କ ଆଦେଶକୁ ପାଳନ କରିଥିଲେ, ସେଥିପାଇଁ ଗୁରୁଦେବଙ୍କ ଠାରେ କିଭଳି ବୁଦ୍ଧି ରହିବ, ମହତ ବୁଦ୍ଧି, ଏ ଦ୍ୱିତୀୟ ପଏଣ୍ଟ। ଏବଂ ତୃତୀୟ, କେବଳ ଗୁରୁଦେବଙ୍କ ପାଖରେ ମହତ ବୁଦ୍ଧି ରଖିଲେ ହେବନି, ଆଚାର୍ଯ୍ୟମାନଙ୍କର ଜୀବନରେ ଆମେ ଦେଖିବା ବୈଷ୍ଣବମାନଙ୍କ ପ୍ରତି କିଭଳି ତାଙ୍କର ମହତ ବୁଦ୍ଧି ଅଛି। ଏ 6 ଜିନିଷରୁ ଗୋଟିଏ ଜିନିଷ ଯଦି ଆମର ଅଭାବ ରହିଲା ଜୀବନରେ, ତାହେଲେ ଭକ୍ତିର ପୂର୍ଣ୍ଣତା ପ୍ରାପ୍ତ ଆମେ ହୋଇପାରିବା। ସବୁ ଆଚାର୍ଯ୍ୟ ମାନଙ୍କର ଜୀବନ ଚରିତ୍ରରେ ଆପଣ ଲକ୍ଷ୍ୟ କରିବେ, ଏ ଛଅଟି ଜିନିଷକୁ ସେମାନେ ସମ୍ପୂର୍ଣ୍ଣ ଭାବରେ ତାଙ୍କ ଜୀବନରେ ଅଙ୍ଗୀକାର କରିଛନ୍ତି। ଭଗବାନଙ୍କର ନାମ ଧାମ ପ୍ରତି ନିଷ୍ଠା, ଗୁରୁଦେବଙ୍କ ପ୍ରତି ଅନନ୍ୟ ଭାବ, ଆଉ ବୈଷ୍ଣବମାନଙ୍କ ପ୍ରତି, ବୈଷ୍ଣବମାନଙ୍କୁ ଅଭିନ୍ନ ଦୃଷ୍ଟିରେ ଦେଖନ୍ତି। ଆମର ସିଦ୍ଧାନ୍ତ ସେ ଭଜନରେ ନାହାନ୍ତି, ଶ୍ରୀ ଚୈତନ୍ୟ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ସୀତା, ତାପରେ ହରି ଗୁରୁ ବୈଷ୍ଣବ ଭାଗବତ ଗୀତା ଭଜନ ଲେଖିନାହାନ୍ତି। ବୈଷ୍ଣବ ଆଚାର୍ଯ୍ୟ ମାନେ ସଙ୍ଗୀତ ମାଧ୍ୟମରେ ବୈଷ୍ଣବ ସିଦ୍ଧାନ୍ତକୁ, ଭାଗବତର ସିଦ୍ଧାନ୍ତକୁ ଛୁଟିଛନ୍ତି। ହରି, ତାପରେ ଗୁରୁ, ତାପରେ ବୈଷ୍ଣବ, ତାପରେ ଭାଗବତ, ତାପରେ ଗୀତା, ଏସବୁ ଭଗବାନଙ୍କର ସ୍ୱରୂପ। ଗୋଟିଏ ପଦରେ ଲେଖାଇଦେଲେ, ଶ୍ରୀ ଚୈତନ୍ୟ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ସୀତା ହରି ଗୁରୁ ବୈଷ୍ଣବ ଭାଗବତ ଗୀତା, ଏସବୁ ଭଗବାନଙ୍କର ସ୍ୱରୂପ। କେବଳ ଯଦି କେବେ ମୋର ଗୁରୁଦେବଙ୍କ ସହିତ ସମ୍ପର୍କ ଅଛି, ମୋର କାହା ସହିତ ବୈଷ୍ଣବମାନଙ୍କ ସହିତ କ'ଣ କାମ ଅଛି, ନା ବୈଷ୍ଣବମାନଙ୍କ ସହିତ ବି ଅତି ସୁନ୍ଦର ବ୍ୟବହାର କରିବାକୁ ପଡ଼ିବ। ଯେଭଳି ମୋର ବୈଷ୍ଣବ କୃପାଟା ସୁଲଭ ହଉ, ବୈଷ୍ଣବ କୃପାଟା ସୁଲଭ ହେଲେ, କାରଣ ଗୁରୁ ଜଣେ ବୈଷ୍ଣବ ଅନେକ, ଗୁରୁଦେବଙ୍କ ପାଖରୁ କୃପା ପାଇବାକୁ ହେଲେ ଗୁରୁଦେବଙ୍କର ସେ ଯାହା କହିଛନ୍ତି ତାଙ୍କର ଆଦେଶଟାକୁ ପାଳନ କରିଦେଲେ ଠିକ୍ ଠିକ୍ ଭାବରେ କୃପା ମିଳିବ, ନହେଲେ ମିଳିବ। କିନ୍ତୁ ବହୁ ବୈଷ୍ଣବ ଅଛନ୍ତି, ଆଉ ବହୁ ବୈଷ୍ଣବମାନଙ୍କର ବହୁ ଭାବ, କୌଣସି ବୈଷ୍ଣବ ଆମର କୌଣସି ଗୁଣରେ ଯଦି ଖୁସି ହେଇଗଲେ ତାଙ୍କର କରୁଣାଟା ଆମକୁ ଗୋଟେ ମିଳିଗଲା। ଆମର ଗୋଟିଏ ଗୋଟିଏ ଅଯୋଗ୍ୟତା ଦୋଷଟା ଯିବ, ସବୁ ବୈଷ୍ଣବମାନଙ୍କର କରୁଣା ଯେତେ ଆମକୁ ମିଳିବ, ଯେତେ ବୈଷ୍ଣବମାନଙ୍କର କରୁଣା ଆମେ ପ୍ରାପ୍ତ ହେଲେ ଆମକୁ ବୁଝିବାକୁ ପଡ଼ିବ ଆମର ଅଯୋଗ୍ୟତା ସେତେ ଦୂର ହେଲା, ଆଉ ଆମେ ସେତେ ଗୁରୁଦେବଙ୍କର କୃପା ପ୍ରାପ୍ତ ହେବା ପାଇଁ ସୁଲଭ ହେବା। ଆଜି ଆପଣ ଯଦି ନିରପେକ୍ଷ ଭାବରେ ବିଚାର କରିବେ ନିଜ ଜୀବନରେ, ଯେ ମୁଁ ଆଜି ଯେତିକି ଭଜନ କରୁଛି ୟାର ପଛରେ କ'ଣ ଅଛି, ଦେଖିବେ ଆପଣମାନଙ୍କ ପ୍ରତି ବୈଷ୍ଣବମାନଙ୍କର ଆଶୀର୍ବାଦ ଅଛି। ଯେଉଁ ବୈଷ୍ଣବମାନେ, ଯେତିକି ବୈଷ୍ଣବ ଆପଣଙ୍କୁ କୃପା କରିଛନ୍ତି, ତାର ଫଳସ୍ୱରୂପ ଆପଣଙ୍କର ନାମରେ ରୁଚି, ସେବାରେ ରୁଚି, ଗୁରୁପାଦ ପଦ୍ମରେ ରୁଚି, ଏସବୁ ରୁଚି। ପ୍ରତ୍ୟେକ ଜୀବ ମାତ୍ରକେ, ମହାପ୍ରଭୁ ତ ଆମର ତ ବୈଷ୍ଣବ ସିଦ୍ଧାନ୍ତ ଜୀବ ମାତ୍ର ବୈଷ୍ଣବ ପାଖକୁ ନିଆଗଲା, କିନ୍ତୁ ମହାପ୍ରଭୁ କାଟିଦେଲେ। ମହାପ୍ରଭୁ କହିଲେ ଜୀବ ମାତ୍ର, ଆପଣ ଜୀବ ଗୋସ୍ୱାମୀଙ୍କ ଚରିତ୍ରରେ ଶୁଣିବେ, ଜୀବ ଗୋସ୍ୱାମୀଙ୍କୁ ଯେତେବେଳେ ରୂପ ଗୋସ୍ୱାମୀ ତ୍ୟାଗ କରିଦେଲେ, ସନାତନ ତାଙ୍କୁ ଧରିକି ଆଣିଲେ, କହିଲେ ଜୀବ ହେ ରୂପ, ତୁମେ ତୁମର ଶିଷ୍ୟ ଇଏ, ଆଉ ତୁମେ ଏ ଛୋଟ କଥାରେ ଗୋଟେ ମହାନ ଦଣ୍ଡ ଦଉଛ ଏଇ ସୁକୁମାର ବ୍ରହ୍ମଚାରୀଙ୍କୁ, ୟା ପାଇଁ ଆଦେଶ ଆଜିଠାରୁ ତୁମେ ଦୁଇ ପଦରେ ମୋତେ କୁହ। ସନାତନ ସାକ୍ଷୀ ହେଉଛନ୍ତି, ସେତେବେଳେ ଭକ୍ତରତ୍ନାକରରେ ନରହରି ଚକ୍ରବର୍ତ୍ତୀ ଠାକୁର ରଚନା କରିଛନ୍ତି। ରୂପ ଗୋସ୍ୱାମୀ କହିଲେ ମୁଁ ଆଜିଠାରୁ ଚାହୁଁଛି ଜୀବ ଯେଭଳି, ଜୀବ ଗୋସ୍ୱାମୀ ଯେଭଳି, ସେ ଜୀବ କିନ୍ତୁ ଜୀବ ପ୍ରତି ତାର ଦୟା ରହିବ, ଜୀବ କିନ୍ତୁ କୌଣସି ଜୀବକୁ ଯଦି ଉଦ୍ବେଗ ମଧ୍ୟ ସେ ମୋର ଶିଷ୍ୟ ନ ତାକୁ ଗ୍ରହଣ କରିବେ, ରୂପ ଗୋସ୍ୱାମୀର ଭାବଧାରା ଆଇବ, କୌଣସି ଜୀବ ଯେମିତି ମୋ ଦ୍ୱାରା କଷ୍ଟ ନ ପାଆନ୍ତୁ, କୌଣସି ଜୀବ ଯଦି ଆମ ଦ୍ୱାରା ଉଦ୍ବେଗ ପାଉଛି ତାହେଲେ ଆମ ଭଜନରେ ସେ ଯେଉଁ ପରିମାଣର ଉଦ୍ବେଗ ପାଇଛି ସେହି ପରିମାଣରେ ଆମର ଭଜନର ବାଧା। ତେଣୁ ବୈଷ୍ଣବମାନଙ୍କ ପ୍ରତି କିଭଳି ଭାବ ରଖିବାକୁ ପଡ଼ିବ, ବୈଷ୍ଣବମାନେ ଶିକ୍ଷା ଦେଇଛନ୍ତି, ଏବଂ ବୈଷ୍ଣବ ପରେ ଗୁରୁଦେବ, ବୈଷ୍ଣବ, ଧାମ, ନାମ, ତାପରେ ହେଉଛି ପ୍ରାଣୀ ମାତ୍ରକେ, ପ୍ରତି ପ୍ରାଣୀ ମାତ୍ରକେ ଆମକୁ କିଭଳି ବ୍ୟବହାର କରିବାକୁ ପଡ଼ିବ, ଜଣେ ବୈଷ୍ଣବ ପ୍ରତି ଜୀବ ସହିତ ଆମେ କିଭଳି ବ୍ୟବହାର କରିବେ, ଏବଂ ପଞ୍ଚମ ହେଉଛି ପ୍ରପଞ୍ଚରେ ଆମେ କେମିତି ଚଳିବା। ଆମେ ସବୁକିଛି କଲେ ବି, ଗୁରୁ ବୈଷ୍ଣବ ସବୁକିଛି କଲେ ବି ରହୁଛେ କେଉଁଠି, ପ୍ରପଞ୍ଚ ରହୁଛେ ନା, ମାୟା ସଂସାର ରହୁଛେ ନା, ଆଉ ଘରେ ପିଲା ଅଛନ୍ତି, ସ୍ତ୍ରୀ ଅଛନ୍ତି, ବନ୍ଧୁବାନ୍ଧବ ଅଛନ୍ତି, ଏମାନଙ୍କ ସହିତ ଆମେ କେମିତି ଡେଲିଙ୍ଗସ୍ କରିବା, ଗୋଷ୍ଠୀମାନେ ଶିକ୍ଷା ଦେଇଛନ୍ତି, ଏମାନଙ୍କ ସହିତ ଆମେ କିଭଳି ବ୍ୟବହାର କରିବା ଜୀବନରେ, ପ୍ରପଞ୍ଚ ସହିତ ଆମେ କିଭଳି ବ୍ୟବହାର କରିବା, ଏବଂ ଚତୁର୍ଥରେ ଷଷ୍ଠରେ ତାଙ୍କ ଜୀବନରେ କିଭଳି ତିନି ଭକ୍ତିକୁ ସେମାନେ ଜୀବନରେ ଆଦର କରିଛନ୍ତି, ହରିଙ୍କୁ ଭକ୍ତି, ଭକ୍ତଙ୍କୁ ଭକ୍ତି, ଆଉ ଗୁରୁଙ୍କୁ ଭକ୍ତି, ଗୁରୁଦେବଙ୍କୁ ସେମାନେ କିଭଳି ଭକ୍ତି କରିଛନ୍ତି, ଆଉ ବୈଷ୍ଣବମାନଙ୍କୁ କିଭଳି ଭକ୍ତି କରିଛନ୍ତି, ଆଉ ଭଗବାନ କିଭଳି ଭକ୍ତି କରିଛନ୍ତି, ତାଙ୍କ ଜୀବନରେ ସେମାନେ ଏଇଟା ଶିକ୍ଷା ଦେଇକି যাইছেন। তেমনি এই ছটি বিশেষ গুরুত্ব পয়েন্ট আমি গোস্বামী মানুষের জীবন চরিত্র লক্ষ্য করা। তবে প্রথমে আমি আরম্ভ করবা লোকনাথ গোস্বামী, যে কি প্রথমে ব্রজভূমিকে যাইছেন। মহাপ্রভু ষড় গোস্বামী ব্রজভূমিকে পঠাইবার কারণ, ব্রজ মহারাণী হচ্ছেন, ব্রজ ধাম হচ্ছেন ভক্তি মহারাণীঙ্কর ঘর, আর রেড়াকুণি ধ্রুব মহারাজ রাজকুমার পঞ্চবর্ষর বাড়াকু অলগা কেউটি পঠাইলে না, ব্রজভূমিকে পঠাইলে। কিন্তু না সে জাণিলে ধ্রুব কোণ অপরাধ করব না, আর ধ্রুব জনে যা কে উপযুক্ত শিষ্য, তত্তাত গছ ভদ্রম দে যমুনায়া তট সুচি পুণ্যম মধুবনম যত্র নিত্যদা সন্নিহিত হরে। গুরুদেবঙ্কর এটা করুণা, সে শিষ্য পাই সব ব্যবস্থা করবে। তো নারদমন তো ছোট পিলা না, বহু বাধা বিঘ্ন আছে ভক্তি রাজ্যের। ভক্তি রাজ্য তো আমার গুরুদেব কুহ এটা কুসুমিত পথ নুহ, ভক্তি রাস্তা হচ্ছে কণ্টকিত পথ। বড় ভিতরে কণ্টাকে আপনার আড়াই কেতে চালবে কুহত না, জনে চালব না কণ্টাকে আড়ব, কিন্তু জনে কণ্টাকে আড়াই দিয়ে বড় ভিতরে চালবাটা কেতে সুবিধা। গোটে বন ভিতরে খালি পাদরে জনে কণ্টাকে আড়িলা বেড়ে আর গোটে পাদ পকাল আর গোটে কণ্টা পশিব না, সে কণ্টাকে বাহার করে পারবে না, কি পাদর কণ্টাকে বাহার করে পারবে না, কি চালিয়ে পারবে। কিন্তু সাধুগুরু বৈষ্ণব মানের করুণা হয়ে গেলে এই কণ্টকিত পথটা কুসুমিত পথ হয়ে যায়। নারদ মুনি ধ্রুব মহারাজকে করুণা কলে, করুণা করি ভদ্রমতে কৌছেন, আমি শুনছি ধ্রুব মহারাজ চরিত্রে তোমার মঙ্গল হো, আর মঙ্গল কোণ বাকি আছে, যা গুরু অশেষ কৃপা ঢালি দেলে তাঙ্কর মঙ্গল কোণ বাকি আছে, কোণ অমঙ্গল আছে না। ভক্তি পথরে তুমি যে সাধন করি, মু তো তোমাকে যে সাধন শিক্ষা দেবি, এতে তোমার কিছু বাধক ন হো, আর তুমি শীঘ্র করুণা কোটি পাইব। পুণ্যম মধুবনম যত্র নিত্যধা সান্নিধ্যে হরে, যেটি হরিঙ্কর নিত্য সান্নিধ্য তুমি পাইব সেইটি যাও, সেটা কেউটি না পুণ্যম মধুবন মথুরা পূজা। ব্রজভূমি হচ্ছে ভগবান ঘর, আর ব্রজভূমিকে উদ্ধার করা মহাপ্রভু বহু বসি কান্দুছেন। আর এই যে রঘুনাথ গোস্বামী, এ ব্রজভূমির প্রথম আবিষ্কার, আমার নারায়ণ ভট গোস্বামী ব্রজভক্তি বিলাসের রচনা করেছেন, লোকনাথ গোস্বামী আর ভূগর্ভ গোস্বামী ব্রজরে কান্দি কান্দি সব বৃন্দাদেবী প্রার্থনা করে করে তিনশ তেত্রিশটি কুণ্ড আর তীর্থস্থান আর তিনশ তেত্রিশটি বন আবিষ্কার করে। বন মানে দ্বাদশ বন ভিতরে ভগবান কেউ কেউ বনরে কেউটি বংশী ছাড়ি, কেউটি ভগবান তাঁর বস্ত্র রক্ষিলে, কেউটি গোচারণ করে, কেউটি শয়ন করে, এভাবে তিনশ তেত্রিশটি স্থান নির্দেশ করে। নারায়ণ ভট গোস্বামী তাঁর ব্রজভক্তি বিলাস রচনা করেছেন, সে প্রথম। আর সে কন সেই আর ব্রজভূমির সম্বন্ধে কে নবে, সে ব্রজভক্ত। সে পূর্ব লীলায় কবিকর্ণপুর গোস্বামী তাঁর গৌর গণদেশ দীপিকার রচনা করছেন, ভূগর্ভ ঠাকুর অশ্য আসি পূর্বাক্ষ প্রেম মঞ্জারী। এই দুইজনকর সম্বন্ধ অতি ঘনিষ্ঠ লা, এ দুইজনকর দেহ হচ্ছে অবলা কিন্তু প্রাণ এ, দুইজন প্রথমে ব্রজকে যাই, ভূগর্ভ গোস্বামী আর লোকনাথ গোস্বামী। মহাপ্রভু লোকনাথ গোস্বামীকে আদেশ দেলা বেড়ে ভূগর্ভ গোস্বামী সেটি উপস্থিত লে। ভূগর্ভ গোস্বামী লে পূর্বরে পূর্বাক্ষ প্রেম মঞ্জরি, আর কবিকর্ণপুর গোস্বামীকর এই গৌরগণেশ দীপিকা দেখুলু, কবিকর্ণপুর লিখুছেন যে মু এই যে এমানে পূর্বরে কম কম লে রচনা করছি, এ স্বয়ং গৌরাঙ্গ মহাপ্রভুঙ্ করুণার রচনা করছি, মহাপ্রভু মতো তাঁর ভক্ত মানুষ পরিচয় দেছেন, আর পূর্ব আচার্য মানে পরিচয় দিয়ে যাইছেন। এ ভূগর্ভ গোস্বামী প্রেম মঞ্জরী লে, আর লোকনাথাক্ষ গোস্বামী শ্রী লীলা মঞ্জরী পুরা। এই লোকনাথ গোস্বামী এ পূর্বরে কৃষ্ণলীলায় লীলা মঞ্জরী লে, মঞ্জরী তাকে তো ব্যাখ্যা করে তাঁর বয়স, তাঁর বেশভূষা, তাঁর শোভা, ইয়ে জীব গোস্বামী সব রচনা করেছেন, তাকে ব্যাখ্যা করিয়া কিছু আবশ্যক নাই, কিন্তু সরলরে এত জাণিবা দরকার। ভগবান শ্রীকৃষ্ণ ପ୍ରେୟସୀ ଯେଉଁ ରାଧାରାଣୀ, ରାଧାରାଣୀଙ୍କର ଆଠ ଜଣ ସଖୀ ଅଛନ୍ତି, ଲଳିତା ବିଶାଖା ଯେଉଁମାନେ ଅଛନ୍ତି, ପ୍ରତି ସଖୀଙ୍କର ଆନୁଗତ୍ୟରେ ମଞ୍ଜରୀମାନେ ସେବା କରନ୍ତି। ମଞ୍ଜରୀମାନେ ରାଧାରାଣୀଙ୍କର ଅତି ପ୍ରିୟ, ସେମାନେ ଅଙ୍ଗ ସେବା କରିବାର ଅଧିକାର ତାଙ୍କର ଅଛି, କୁଞ୍ଜ ଭିତରେ ପ୍ରବେଶ କରିବାର ଅଧିକାର ତାଙ୍କର ଅଛି, ତେଣୁ ଏଇ ମଞ୍ଜରୀମାନେ ଅତି ପ୍ରିୟ। ତେଣୁ ଏଇ ଲୋକନାଥ ଗୋସ୍ୱାମୀ ପୂର୍ବରେ କୃଷ୍ଣଲୀଳାରେ ଏ ଲୀଳା ମଞ୍ଜରୀ ଥିଲେ, ଏହି ବ୍ରଜଭୂମିକୁ ଉଦ୍ଧାର କରିବେ। ବ୍ରଜଭୂମି କଣ ଅବସ୍ଥା ହୋଇଛନ୍ତି ନା, ଦଶ ଶହ ହଜାରେ ସତର ଏଡି ମାନେ ଖ୍ରୀଷ୍ଟ ଖ୍ରୀଷ୍ଟାବ୍ଦ ନା ଖ୍ରୀଷ୍ଟପୂର୍ବ ହେଲା ଖ୍ରୀଷ୍ଟାବ୍ଦ, ମୋର ଏତେ ଜ୍ଞାନ ନାହିଁ। ସେହି ସମୟରେ ମହମ୍ମଦ ଗଜନାବୀ ବୋଲି ଜଣେ ମୁସଲମାନ ଥିଲେ, ସେ ସମୟରେ ବ୍ରଜରେ ବିଶେଷ କରି ମୁସଲମାନଙ୍କର ମ୍ଲେଚ୍ଛମାନଙ୍କର ପ୍ରଭାବ ପ୍ରଚୁର। ସେ ପ୍ରଥମ ବ୍ୟକ୍ତି ଯିଏ ହଜାର ସତର ଏଡ଼ିରେ ସେ ମଥୁରାକୁ ଆକ୍ରମଣ କଲେ ଏବଂ ଶ୍ରୀକୃଷ୍ଣଙ୍କର ଜନ୍ମଭୂମି ସହିତ ସମସ୍ତ ଦେବମନ୍ଦିରକୁ ଭାଙ୍ଗି ଚୁରମାର କରିଦେଲେ ଏବଂ ଏତେ ସମୃଦ୍ଧ ଥିଲା ମନ୍ଦିର, ଶ୍ରୀକୃଷ୍ଣଙ୍କର ଆମର ଜନ୍ମସ୍ଥାନ, ସେ ନିଜେ ତାଙ୍କର ରଚନାରେ ଲେଖିଛନ୍ତି, ଶହେଟି ଓଟ ଦ୍ୱାରା ସେ ସ୍ୱର୍ଣ୍ଣ ଅଳଙ୍କାର ନେଇଛନ୍ତି। ଓଟ ମାନେ କେତେ ବୋଝ ବୋହିପାରନ୍ତି, ଶହେଟି ଓଟ ଓଟରେ ସେ ଯାହାକୁ ଲୋଡ଼ କରିକି ସ୍ୱର୍ଣ୍ଣ ଅଳଙ୍କାର ସବୁ ଲୋଡ଼ କରିକି ମଥୁରାରେ ନେଇଛନ୍ତି ଏବଂ ସେ ନିଜେ ଲେଖିଛନ୍ତି, ମୁଁ ଯେଉଁ ଶ୍ରୀକୃଷ୍ଣ ମନ୍ଦିର ଭାଙ୍ଗିଛି ତାର ମୂଲ୍ୟ ଶହେ କ'ଣ କୁହାଯିବ, ମିଲିୟନ ମାନେ ଲକ୍ଷ ହବ ନା, ସେ ଯାହା ବି ହଉ ଲେଖା ହେଇଛନ୍ତି ହଣ୍ଡ୍ରେଡ଼ ମିଲିୟନ, ଯାହା କହନ୍ତି ଶହେ ମିଲିୟନ ସ୍ୱର୍ଣ୍ଣ ମୁଦ୍ରା ହବ, ସେତେବେଳେ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ ହେଲା, ସେ ନିଜେ ଲେଖିଛନ୍ତି ଏହାର ଦାମ ଏତିକି। ଆଉ ଆକୁ ନିର୍ମାଣ କରିବା ପାଇଁ କାରିଗରମାନଙ୍କୁ, ଦକ୍ଷ କାରିଗରମାନଙ୍କୁ 200 ବର୍ଷ ଲାଗିଥିଲେ, ସେ ନିଜେ ମୁସଲମାନ ଲେଖିଛନ୍ତି, ସବୁ ଲୁଣ୍ଠନ କରି ନେଇଗଲେ। କିନ୍ତୁ ତାଙ୍କ ପରେ ପୁଣି ବି ସାଧୁମାନେ, ପ୍ରେମୀ ଭକ୍ତମାନେ ପୁଣି ଜନ୍ମସ୍ଥାନକୁ ନିର୍ମାଣ କଲେ, ମଥୁରାରେ ପୁଣି ଦେବମନ୍ଦିରମାନେ ନିର୍ମାଣ କଲେ। କିନ୍ତୁ ସବୁଠୁ ଅଧିକ ଖତରନାକ କାମ କଲେ ସିକନ୍ଦର ଲୋଧି। ସିକନ୍ଦର ଲୋଧି ଏତେ ଭୟଙ୍କର ଥିଲା, ଆଉ ହିନ୍ଦୁମାନଙ୍କ ପାଇଁ ସେ କାଳ ଥିଲେ, ବ୍ରଜଭୂମି ପାଇଁ ସେ କାଳ। ସେ 1400 ମହାପ୍ରଭୁଙ୍କର ଠିକ, ମହାପ୍ରଭୁ 1516 ବ୍ରଜଭୂମିକୁ ଗଲେ, କିନ୍ତୁ ତା ପୂର୍ବରୁ ମହାପ୍ରଭୁ ଆସି କାନ୍ଦୁଛନ୍ତି, କାରଣ ସେ ଅନ୍ତର୍ଯ୍ୟାମ ସେ ଜାଣନ୍ତି, ଆରାଧ୍ୟ ରଜେଇ ସତନୟ ପ୍ରଥମ ବୃନ୍ଦାବନ, ତାଙ୍କର ଧର୍ମ ବୃନ୍ଦାବନ ନା। ମହାପ୍ରଭୁ ଚିନ୍ତା କରୁଛନ୍ତି, ଆରେ ମୁଁ କାହାକୁ ନେଇ ପ୍ରଚାର କରିବି, ଭକ୍ତ ମୋ ପାଖରେ ଅଛନ୍ତି, କିନ୍ତୁ ଭକ୍ତି ମହାରାଣୀଙ୍କର ଘର ତୀର୍ଥ। ଆଜି ବି ଆପଣ ଦେଖନ୍ତୁ ଇସ୍କନରେ, ଇସ୍କନ ମୁଭମେଣ୍ଟକୁ ଯେଉଁମାନେ ଆସିଛନ୍ତି ତାଙ୍କ ଜୀବନରେ ପରିବର୍ତ୍ତନ ଅଧିକ ପରିମାଣରେ ହେଇଛି, ଦୁଇଟି ଜାଗାକୁ ଗଲା ପରେ, ଗୋଟିଏ ମାୟାପୁର ଆଉ ଗୋଟିଏ ବୃନ୍ଦାବନ। ଯେ ଥରେ ସେ ଭୂମିକୁ ମାଡ଼ିକି ଆସିବ, ଆଉ ବିଶେଷ କରି ଭକ୍ତମାନଙ୍କୁ ଦର୍ଶନ କରିକି ଆସିପାରିବ, ସେ ଧାଁ। ଆଉ ମହାପ୍ରଭୁ ସେ ବହୁତ ଚିନ୍ତା କରୁଛନ୍ତି, ମୁଁ ତ କରୁଣା କରିକି ଆସିଲି, ଚୈତନ୍ୟ ଚରିତ୍ର ଭିତରେ କୃଷ୍ଣଦାସ କଲେଜ ଗୋସ୍ୱାମୀ ରଚନା କରୁଛନ୍ତି, ଇଏ ତାଙ୍କର ନିଜର ଧାଁ। ବ୍ରଜେ ଯେ ବି ହରେ ପୂର୍ବେ କୃଷ୍ଣ ବାଳ Yeah. ମହାରାଜ ଗୋସ୍ୱାମୀ ଆରମ୍ଭରେ ଲେଖୁଛନ୍ତି ଯେ ଏଇ ଦୁଇ ଭାଇ ଯେ ପୂର୍ବେ ଯେ ବିହରେ କୃଷ୍ଣ ବଳରାମ ଯେ ପୂର୍ବରେ କୃଷ୍ଣ ବଳରାମ ଥିଲେ ଆଉ କୋଟି ସୂର୍ଯ୍ୟ ଜିନି ଦୁହାର ନିଜ ଧାମ ଏଠି ଭଗବାନଙ୍କ ଧାମର ବର୍ଣ୍ଣନା ଦିଆଯାଇଛି କୋଟି ସୂର୍ଯ୍ୟଙ୍କୁ ଜିଣିକି ଭଗବାନଙ୍କର ଧାମର ତେଜ ଆଉ ସେଇ ଦୁଇ ପ୍ରଭୁ ସେଇ ଦୁଇ ଜଗତର ହୋଇଲା ସଦୟ ଗୌଡ଼ ଦେଶେ ପୂର୍ବ ଶୈଳୀ ହୋଇଲା ଉଦୟ ଏ ପୂର୍ବ ଦେଶ ଗୌଡ଼ରେ ଏ ଦୁଇ ଭାଇ ଏ ଚନ୍ଦ୍ର ଆଉ ସୂର୍ଯ୍ୟ ଏକ ସଙ୍ଗରେ ଉଦିତ ହୋଇଛନ୍ତି ନିତ୍ୟାନନ୍ଦ ପ୍ରଭୁଙ୍କୁ ଚନ୍ଦ୍ରମା ସହିତ ତୁଳନା କରିଛନ୍ତି ମହାପ୍ରଭୁଙ୍କୁ ସୂର୍ଯ୍ୟ ସହିତ ତୁଳନା କରିଛନ୍ତି ସୂର୍ଯ୍ୟ ଚନ୍ଦ୍ର କଣ ଏକା ସାଙ୍ଗରେ ଉଦୟ ହୁଅନ୍ତି କି ସୂର୍ଯ୍ୟ ଚନ୍ଦ୍ର ଏକା ସାଙ୍ଗରେ ଉଦୟ ହୁଅନ୍ତି ନା କିନ୍ତୁ ଏ ଜଗତର ଏ ହତଭାଗା କଳିଯୁଗର ଜୀବମାନଙ୍କୁ କରୁଣା କରିବା ପାଇଁ ଦୁଇ ଭାଇ ସଦୟ ହେଇକି ଉଦୟ ହେଇଛନ୍ତି ଆଉ କେବଳ ଉଦୟ ହେଇନାହାନ୍ତି ଯୋଉ ଧାମକୁ ସେ ପ୍ରକଟ କରିଥିଲେ ଦ୍ୱାପରରେ ସେ ଧାମ ଆଜି ବିଲୁପ୍ତ ପ୍ରାୟ ଏ ସିକନ୍ଦର ଲୋଧି 1488 ଭିତରେ କେତେବାର ବ୍ରଜଭୂମିକୁ ଆକ୍ରମଣ କରିଛି ତାଙ୍କୁ କିଛି ସାମ୍ନା ଯଦି ବୃନ୍ଦାବନ ଆପଣ ଯାଆନ୍ତି ବୃନ୍ଦାବନ ହିଷ୍ଟ୍ରି ଆଣନ୍ତି ଆପଣମାନେ ପଢ଼ିଲେ ଯେ ମୁସଲମାନଙ୍କର ଅତ୍ୟାଚାର ବ୍ରଜଭୂମି ପ୍ରତି ଶ୍ରବଣ କଲେ କୌଣସି ହିନ୍ଦୁ ବି ସହ୍ୟ କରିପାରିବେନି ଏତେ ସେମାନେ ଅତ୍ୟାଚାର କରିଛନ୍ତି ଆଉ ସିକନ୍ଦର ଲୋଧି ଏ ଜନ୍ମସ୍ଥାନର ମନ୍ଦିରକୁ ପୁଣି ଭାଙ୍ଗିଦେଲେ ଭାଙ୍ଗିକି ସେ କହିଲେ ହିନ୍ଦୁମାନଙ୍କୁ ପୁରସ୍କାର କଣ ଦିଆଯିବ ନା ହିନ୍ଦୁମାନଙ୍କର ଯେତେ ମନ୍ଦିର ଅଛି ସେ କହିଲେ ଯେଉଁମାନେ ଗୁମାଂସ ବିକୁଛନ୍ତି ସେମାନେ ଆଜିଠାରୁ ଓଜନ କରିବେନି ବଟକରାରେ ଆମର ଓଡ଼ିଆରେ ବଟକରା କୁହନ୍ତିନି କେଜି ଦୁଇ କେଜି ଏ ବିଗ୍ରହ ମାନଙ୍କୁ ରଖିକି ଗୋଟିଏ ପାଖରେ ରଖିବେ ଆଉ ଗୋଟେ ପାଖରେ ଗୋମାଂସ ବିକ୍ରି କରିବେ ଏ ସିକନ୍ଦର ଲୋଧି ଆମର ମଥୁରାରେ ବିଗ୍ରହ ଯେ ସ୍ୱୟଂ ପ୍ରଭୁମାନଙ୍କର ଗୋସ୍ୱାମୀମାନଙ୍କର ପ୍ରକଟ ବିଗ୍ରହ ଏମାନଙ୍କ ସବୁ ଜାଣିଲେ ମୁସଲମାନ ଆମକୁ ସ୍ପର୍ଶ କରିବେ ଗୀତ ଲୁକାୟିତ ହେଇକି ରହିଗଲେ କୁଞ୍ଜ ଭିତରେ ଲୁଚିକି ରହିଗଲେ ପୁଷ୍ପ ଭିତରେ ଲୁଚିକି ରହିଗଲେ କିନ୍ତୁ ସାଧୁମାନଙ୍କର ପ୍ରତିଷ୍ଠିତ ମନ୍ଦିରରେ ବିଗ୍ରହମାନଙ୍କୁ ଆଣିକି ମୁସଲମାନମାନେ ମାଂସ ବିକ୍ରି କଲେ ଓଜନ କରିକି ଏ ସିକନ୍ଦର ଲୋଧି ଆଦେଶ ଦେଲା ଏବଂ କହିଲା କେହି ଲଣ୍ଡା ହେଇପାରିବେନି କେହି ଲଣ୍ଡା ହେଇପାରିବେ ଯିଏ ଲଣ୍ଡା ହେବ ତାକୁ ପ୍ରାଣଦଣ୍ଡ ଦିଆଯିବ ଆଉ କେହି ଅଧିକ ଦାଢ଼ି ଛାଡ଼ିପାରିବେନି ଏମିତି ନିର୍ଦ୍ଦେଶ ଦେଲା 1488-1516 ଭିତରେ ସିକନ୍ଦର ଲୋଧି ବ୍ରଜକୁ ସାକ୍ଷାତ କରିଦେଲା ଆଉ ବ୍ରଜଭୂମିରେ କେବଳ କୋଉମାନଙ୍କୁ ରହିବା ପାଇଁ ଦେଲା ଯେଉଁମାନେ ମାଂସ ଭକ୍ଷଣ କରନ୍ତି ଭିଲି ଯାହାକୁ କୁହାଯାଏ ସବର ଲୋକମାନଙ୍କୁ ଆଣି କହିଲେ ତୁମେ ରଜରେ ରୁହ ଆଉ କାହାକୁ ରଜ ରଖିଦେଲାନି ତେଣୁ ସାଧୁମାନେ ସବୁ ଲୁକାୟିତ ହୋଇକି ରହିଲେ କେହି ବ୍ରଜକୁ ନିତ୍ୟାନନ୍ଦ ପ୍ରଭୁ ଯାଇଛନ୍ତି ଅଦ୍ୱୈତାଚାର୍ଯ୍ୟ ଯାଇଛନ୍ତି କିଛି ଦିନ ରହିଛନ୍ତି ଭ୍ରମଣ କରିକି ପଳେଇ ଆସିଛନ୍ତି ତେଣୁ ମହାପ୍ରଭୁ ଚାହୁଁଛନ୍ତି ନିତ୍ୟାନନ୍ଦ ଅଦ୍ୱୈତ ଇଏ ପୂର୍ବ ଦେଶକୁ ସମ୍ଭାଳିବେ ଇଏ ଦୁଇ ସେନାପତି ରାଜା କିଛି କହିପାରିବେନି ସେନାପତି ବିନା ଇଏ ଆପଣ ଚୈତନ୍ୟ ଚରିତ୍ରକୁ ପଢ଼ିବେ ମହାପ୍ରଭୁ କହୁଛନ୍ତି କୃଷ୍ଣ ଶ୍ରୀରାଜ ଗୋସ୍ୱାମୀ କହୁଛନ୍ତି ରାଜା ମହାପ୍ରଭୁ ହେଲେ ରାଜା ଦୁଇ ସେନାପତି ହେଲେ ଅଦ୍ୱୈତ ଆଉ ନିତ୍ୟାନନ୍ଦ ଇଏ ଦୁଇ ଜଣ ପ୍ରଚାର କରିବେ ଗୌଡ଼ ଦେଶରେ କାରଣ ମୁଁ ତ ସନ୍ନ୍ୟାସୀ ବିନା ମୁଁ ତ ଗୌଡ଼ ଦେଶ ରହିବିନି ପୂର୍ବବଙ୍ଗରେ ଇଏ ପ୍ରଚାର କରିବେ ଦୁଇ ଜଣ ଏମାନେ ଯଦି ବ୍ରଜ ଉଦ୍ଧାର କାର୍ଯ୍ୟରେ ରହିଯିବେ ମୋ ଜାଗା ମୋର ନବଦୀପ ଧାମ ଅନ୍ଧକାର ହେଇଯିବ ଶ୍ରୀଭାସ ଆଉ ସୀତା ଠାକୁରାଣୀ ଯଦି ଭକ୍ତମାନେ ଅଛନ୍ତି ଶ୍ରୀଧର ଏମାନଙ୍କୁ ସମ୍ଭାଳିବ କେସ୍ ମୁଁ ପଳେଇଗଲା ପରେ ଏମାନଙ୍କୁ ସାନ୍ତ୍ୱନା ଦେବେ ଏଇ ଦୁଇ ଜଣ ଆଉ ବ୍ରଜଭୂମିକୁ କେମିତି ଉଦ୍ଧାର କରିବି ମୁଁ ସନ୍ନ୍ୟାସ ହେବି ମୁଁ ଦକ୍ଷିଣରେ ପାଷାଣ୍ଡିମାନଙ୍କୁ ଉଦ୍ଧାର କରିବି ମୁଁ ତ ପ୍ରଚାର କରିବି ପ୍ରେମ ନାମ ପ୍ରଚାରିତ ମୋର ଅବତାର କିନ୍ତୁ ବ୍ରଜଭୂମିକୁ କିଏ ଯିବ ମହାପ୍ରଭୁ ବସି କାନ୍ଦୁଛନ୍ତି ଚିନ୍ତା କରୁଛନ୍ତି କାରଣ ବ୍ରଜଭୂମି ଆପଣ ତ ବେଶୀ ବ୍ୟାଖ୍ୟା କରିବା ପାଇଁ ସମୟ ନାହିଁ ଭଗବାନଙ୍କର ଧାମ ଏଇଟା ଆପଣ ଜୀବ ଗୋସ୍ୱାମୀଙ୍କ ଚରିତ୍ର ଶୁଣିବେ ଜୀବ ଗୋସ୍ୱାମୀ ଛୋଟ ବାଳକ ବ୍ରହ୍ମଚାରୀ ହେଇକି ଯେତେବେଳେ ଯାଇକି ନିତ୍ୟାନନ୍ଦ ପ୍ରଭୁଙ୍କର ତାଙ୍କୁ ଭଲ ଲାଗୁନି ଯେତେବେଳେ ବଲ୍ଲଭ ଗଙ୍ଗା ପ୍ରାପ୍ତି ହେଇଗଲେ ତାଙ୍କର ବାବା ଜୀବ ଗୋସ୍ୱାମୀଙ୍କ ମନରେ ବହୁତ ବଡ଼ ବଜାଇକି ଆସିଲା ସେ କହିଲେ ମୋ ସଂସାର ରହିବି ନା ତିନି ବାପାଙ୍କର ଗୋଟିଏ ପୁଅ ଦୁଇ ଭାଇ ତ ଅଖଣ୍ଡ ବ୍ରହ୍ମଚାରୀ ରୂପ ସନାତନ ଏ ବଲ୍ଲଭ କେବଳ ସଂସାରରେ ପ୍ରବେଶ କରିଥିଲେ କିନ୍ତୁ ଜୀବ ଗୋସ୍ୱାମୀ ସୁକୁମାର ଅବସ୍ଥାରେ ଅତି ଗେହା ପୁଅ ଥିଲେ ଦୁଇ ଭାଇଙ୍କର ଅତୁଳ ସମ୍ପତ୍ତି କିନ୍ତୁ ବଲ୍ଲଭ ଯେତେବେଳେ ଗଙ୍ଗା ପ୍ରାପ୍ତି ହେଇଗଲେ ଜୀବ ଗୋସ୍ୱାମୀ ସଂସାରଟା ପୁରା ତୁଚ୍ଛ ହେଲା ସେ କହିଲେ ମୁଁ ଆଉ କ'ଣ ରହିବି ମୁଁ ପଳେଇବି ନିତ୍ୟାନନ୍ଦ ପ୍ରଭୁଙ୍କ ଶରଣରେ ଯିବି ସେତେବେଳେ ନିତ୍ୟାନନ୍ଦ ପ୍ରଭୁଙ୍କୁ ଧାମ ମହିମା ପଚାରୁଛନ୍ତି
ଯେ ପ୍ରଭୁ ଆପଣ ମୋତେ ଟିକେ ନବଦ୍ୱୀପ ଧାମର ମହିମା କୁହନ୍ତୁ, ମୋତେ ଟିକେ ବୃନ୍ଦାବନ ଧାମର ମହିମା କୁହନ୍ତୁ, ଧାମରେ ବାସ କଲେ କେଉଁ ଫଳ ମିଳିବ? ଆମେ ତ ଦେଖୁଛୁ ଧାମରେ ବହୁ ବ୍ୟକ୍ତି ବାସ କରିବା, ତାଙ୍କର ଭକ୍ତି କାହିଁକି ହଉନି? ନିତ୍ୟାନନ୍ଦ ପ୍ରଭୁ ସେ ବହୁତ ସୁନ୍ଦର ଭାବରେ ବ୍ୟାଖ୍ୟା କରିଛନ୍ତି, ସେ ପ୍ରସଙ୍ଗରେ ଆମେ ଶୁଣିବା। କିନ୍ତୁ ଧାମ ଆମର ଗୁରୁଦେବ କୁହନ୍ତି, ଆରେ ତୁମେ ବୃନ୍ଦାବନ ଯାଇ କ'ଣ ଦେଖିବ? ତୁମେ କୁକୁର ଘୋଷରୀ କେଉଁଠି ଝାଡ଼ା ଗଲେ, କେଉଁଠି ଅପରିଷ୍କାର ଏଇଟା ଦେଖିବ? ବ୍ରଜ ନୁହେଁକି ତୁମେ ଦର୍ଶନ କରିପାରିବ ନା? ସାଧୁଗୁରୁଙ୍କର କରୁଣା କିଏ ପ୍ରାପ୍ତ ନହେଲେ, ପ୍ରେମ ଚକ୍ଷୁ ନହେଲେ ତାକୁ କିଏ ଦେଖିପାରିବ ନା? ଏହାର ସିଦ୍ଧାନ୍ତ, ଏହାର ସିଦ୍ଧାନ୍ତ ଚୈତନ୍ୟ ଚରିତାମୃତ ଦେଇଛନ୍ତି। କାରଣ ବ୍ରଜଭୂମି ଭଗବାନଙ୍କର ତନୁ। କୃଷ୍ଣ ସ୍ୱରାଜ ଗୋସ୍ୱାମୀ ଗୋବିନ୍ଦଙ୍କ କୃପାରେ ଏଭଳି ଶାସ୍ତ୍ର ରଚନା କରିଛନ୍ତି, ବୈଷ୍ଣବମାନଙ୍କର ସମସ୍ତ ସିଦ୍ଧାନ୍ତ ଘୋଷିତ ହୋଇଯାଇଛନ୍ତି। ଏ ବ୍ରହ୍ମାଣ୍ଡରେ ଗୋଲୋକ ବୃନ୍ଦାବନ ଧାମ ପ୍ରକଟ ହୋଇଛନ୍ତି ଭଗବାନଙ୍କ ଇଚ୍ଛାରେ। ଆଉ ଭଗବାନଙ୍କର ତନୁ ସେ ଭଗବାନଙ୍କର ଶରୀର। ମୁଁ ସବୁବେଳେ ଗୋଟେ ଚିନ୍ତା କରେ ଯେତେବେଳେ ବୃନ୍ଦାବନକୁ ଯାଏ, ଆରେ ଏଠି ତ ଆମେ ପରିସା କରୁଛୁ, ମୋର ଏଇଟା ଗୋଟେ ବହୁତ ମନର ଦୁଃଖ, ମୁଁ କାହାକୁ କୁହେନି ଆଉ ସମାଧାନ କିଛି ପାଏନି। ଏଠି ତ ଝାଡ଼ା ଯାଉଛୁ, ଏଇଟା ତ କେମିତି ଏଠି ଲାଟ୍ରିନ୍ କରିବେ, ଏଠି ରହିଲେ ତ ବୃନ୍ଦାବନରେ ଝାଡ଼ା ଯିବାକୁ ପଡ଼ିବ, ପରିସା ଯିବାକୁ ପଡ଼ିବ, ଏଇଟା ପ୍ରଭୁଙ୍କର ଧାମ। ବହୁତ ଦିନ ମୋ ମନରେ ପ୍ରଶ୍ନ ଥାଏ, ଯେତେବେଳେ ଗୋସ୍ୱାମୀମାନଙ୍କ ଚରିତ୍ର ପଡ଼ିଥିଲେ, ଜଣେ ଗୋସ୍ୱାମୀଙ୍କର ଚରିତ୍ର ପାଇଲି, ସିଏ ଏତେ ବ୍ରଜଭୂମି ଉପରେ ତାଙ୍କର ନିଷ୍ଠା, ସେ ବ୍ରଜରେ ରହୁଥିଲେ କିନ୍ତୁ ବ୍ରଜର ସୀମା ରହୁଥିଲେ, ସେ 84 କୋଶ ବ୍ରଜର ସୀମା ରହିବେ ଯେତେବେଳେ ବ୍ରଜ ରହିବେ। କାହିଁକି ନା ମଳତ୍ୟାଗ ଲଘୁଶଙ୍କା କରିବାକୁ ହେଲେ ବା ମଳତ୍ୟାଗ କରିବାକୁ ହେଲେ ସେ ଯିବେ ବ୍ରଜ ସୀମା ବାହାରେ ହେଇକି, କେତେ ବାର ଯିବେ ନା ଯେଉଁଠି ବ୍ରଜ ତାଙ୍କୁ ନ ଦେଖା ହବ ସେଇଠି ମଳମୂତ୍ର ତ୍ୟାଗ କରିକି ଆସିବେ। ଏଭଳି ସାଧକ ଥିଲେ ଯେଉଁମାନଙ୍କର ଧାମ ପ୍ରତି ଏଭଳି ନିଷ୍ଠା, ସେ ଯିବେ ପୁରା ଯେଉଁଠି ମୋତେ ବ୍ରଜ ନ ଦେଖା ହବ, ବ୍ରଜ ସୀମାରେ ରହିଲେ ମଳମୂତ୍ର ବି ତ୍ୟାଗ କରିବେ, ବ୍ରଜ ଯେଉଁଠି ନ ଦେଖା ହବ, ଯେଉଁଠି ବ୍ରଜର ସୀମା ନ ଦେଖା ହବ ସେଇଠି ମଳମୂତ୍ର ତ୍ୟାଗ କରିକି ପୁଣି ଆସି ବ୍ରଜ ସୀମାରେ ରହି ଭଜନ କରିବେ। ଏଭଳି ସେମାନେ ଧାମକୁ ଦେଖୁଥିଲେ, କାରଣ ଧାମ ହେଉଛି ଭଗବାନଙ୍କର ଶରୀର। ସିଦ୍ଧାନ୍ତ ଦେଲେ କୃଷ୍ଣଦାସ କବିରାଜ ଗୋସ୍ୱାମୀ, ବ୍ରହ୍ମାଣ୍ଡେ ପ୍ରକାଶେ ତାର କୃଷ୍ଣର ଇଚ୍ଛା, ବ୍ରହ୍ମାଣ୍ଡେ ପ୍ରକାଶେ ତାର କୃଷ୍ଣର ଇଚ୍ଛା, ଏକ ଈଶ୍ୱରୂପ କଲେ ଯେ ଧାମ ଦର୍ଶନ ତାହା ନୁହେଁ, ସାଧୁଙ୍କର କରୁଣା ବୈଷ୍ଣବମାନଙ୍କର କରୁଣାର କୃପାରେ ମଣ୍ଡିତ ହେଲେ ପ୍ରେମ ନେତ୍ରେ ଦେଖେ ତାରେ ସ୍ୱରୂପ ପ୍ରକାଶ, ଗୋପ ଗୋପୀ ସଙ୍ଗେ ଯାହା ଶ୍ରୀକୃଷ୍ଣ ମିଳାଶ। ପ୍ରେମ ନେତ୍ର ପ୍ରାପ୍ତ ନହେଲେ କେହି ବ୍ରଜର ଦେଖିପାରିବେ ନା। ଆଉ ନିତ୍ୟାନନ୍ଦ ପ୍ରଭୁ କହିବେ ବ୍ରଜରେ ଆପଣ ତ ନବଦ୍ୱୀପରେ ଅଛନ୍ତି, ଆପଣ କାହିଁକି ମୋତେ ବ୍ରଜକୁ ପଠାଉଛନ୍ତି? ନିତ୍ୟାନନ୍ଦ ପ୍ରଭୁ ବ୍ରଜକୁ ପଠେଇବେ ଜୀବ ଗୋସ୍ୱାମୀଙ୍କୁ, ସେଇଠି ବ୍ରଜ ଆଉ ନବଦ୍ୱୀପ ଧାମର ମହିମା ହଉ ସେ କହିବେ ନିତ୍ୟାନନ୍ଦ ପ୍ରଭୁ। ବ୍ରଜରେ ସମସ୍ତେ ବାସ କରିବା ଉଚିତ ନାହିଁ, ସେ ମନା କରିବ, ଯେଉଁମାନଙ୍କର ଅପରାଧ ଅଛି, ଅପରାଧ ଫଳେ ରସ ହୁଏ ତ ବିରସ, ନିତ୍ୟାନନ୍ଦ ପ୍ରଭୁ କହିବେ, ଭକ୍ତିମଣ ଠାକୁର ତାକୁ ଲେଖିବେ, ରଚନା କରିଛନ୍ତି। ବ୍ରଜରେ ବାସ କରି ଯଦି କିଞ୍ଚିତ ଅପରାଧ ହେଇଗଲା, ରାଧାରାଣୀଙ୍କର ଏତେ ଅସନ୍ତୁଷ୍ଟ ହେବ, ରସଟା ବିରସ ହେଇଯିବ, ରସ ସାଧକ ଯାହାର ଅନ୍ତର ରସ ନାହିଁ ତା କଥା କ'ଣ କହିବ, ରସଟା ବିରସ ହେଇଯିବ। ତେଣୁ ଚର୍ମଚକ୍ଷୁ ଦେଖେ ତାର ପ୍ରପଞ୍ଚ ରସମ, ଚର୍ମଚକ୍ଷୁ ଆମେ ତାକୁ ବ୍ରଜକୁ କ'ଣ ଦେଖିବା, ପ୍ରପଞ୍ଚ ଭଳି ଦେଖିବା। ହଁ, ଇଏ ତ ଆମର ଗାଁ ଘରେ ଗଛ ଅଛି, ଆପଣ ସେଥିପାଇଁ ବ୍ରଜ ମଣ୍ଡଳ ପରିକ୍ରମାରେ ମନା କରାଯାଇଛି ବୃକ୍ଷର ପତ୍ର ତୋଳିବେ ନା। ବହୁ ସାଧକମାନଙ୍କୁ ସେମାନେ ବୃକ୍ଷରେ ଲୁଗା ଶୁଖାନ୍ତି, ଜଣେ ସାଧୁ ଥିଲେ ସେ ଗଛରେ ବୃନ୍ଦାବନରେ କ'ଣ କରିବେ, ଆଉ ତାଙ୍କର ତ ଡୋରି ଫରି ନାହିଁ, ସେ ଲୁଗାକୁ ଚିପୁଡ଼ିବେ, ଲୁଗାକୁ ଚିପୁଡ଼ି ବୃକ୍ଷ ଉପରେ ପକେଇବେ। ବହୁତ ଦିନ ଗଲା ପରେ ସେ ବୃକ୍ଷ କହୁଛନ୍ତି, ଦେଖ ମୋର ଗୋଟେ ଲାଭ ହେଉଛି। କ'ଣ ଲାଭ ହେଉଛି, ମୋର ତ କେହି ଜଳ ଦେଉନାହାନ୍ତି, ମୁଁ ତ ପ୍ରଭୁଙ୍କ ଭୂମିରେ ଅଛି, ମୋର କିଛି ଆବଶ୍ୟକ ନାହିଁ, କିନ୍ତୁ ବୈଷ୍ଣବର କୃପା ଟିକେ ମୁଁ ପ୍ରାପ୍ତ ହେଉଛି। କ'ଣ ପ୍ରାପ୍ତ ହେଉଛି ନା, ବୈଷ୍ଣବ ଯେଉଁ ତାର ବସ୍ତ୍ର, ସେ ବସ୍ତ୍ର ତାଙ୍କର ଆଣିକି ସମୟ ହେଉଛି, ଜପ ସମୟ ହେଉଛି, ଇଏ ଲୁଗାକୁ ଭଲ ଚିପୁଡ଼ି ପାରୁନାହାନ୍ତି, ଲୁଗାରେ ଜଳ ଅଛି, ସେ ସେଟାକୁ ଗଛରେ ପକେଇ ଦେଉଛନ୍ତି, ସେ ବୃକ୍ଷରେ ପକେଇ, ବୃକ୍ଷ ବା କଳ୍ପମୟ ବୃକ୍ଷ, ସେ ବୃକ୍ଷ କହୁଛନ୍ତି, ଯାହା ମୋତେ ପ୍ରତିଦିନ ସେ ସାଧୁ ଯେତେବେଳେ ଛାଡ଼ିକି ଯାଉଛନ୍ତି, ସେ ସାଧୁ ସେ ବୃକ୍ଷ କହୁଛନ୍ତି, ଦେଖ ମୁଁ ବ୍ରଜରେ ବାସ କରିଥିଲି କିନ୍ତୁ ମୋର ଜୀବନ ଯେତିକି ଲାଭ ହେଇନଥିଲା, ଆପଣଙ୍କର ଏଇ ଆଶ୍ରମ ପାଖରେ ବା ଆପଣଙ୍କର ଏଇ ବସବାସ ସ୍ଥାନ ପାଖରେ ମୋର ବହୁତ ଲାଭ ହେଲା। ଆପଣ କୁଆଡ଼େ ଯାଉଛନ୍ତି, ଏଇଠି ରହିକି ଟିକେ ଭଜନ କର, କହିଲେ ମୋ ଦ୍ୱାରା କ'ଣ ଆପଣଙ୍କର ଲାଭ ହେଉଛି ନା, ଏଇ ଯେଉଁ ବସ୍ତ୍ରଟି ତୁମେ ଏଠି ମୋ ଦେହରେ ପକାଉଥିଲ, ମୁଁ ବୈଷ୍ଣବର ଯେଉଁ ପିନ୍ଧା ବସ୍ତ୍ର ପ୍ରସାଦ ସେ ଜଳ ମୁଁ ଟିକେ ପାଉଥିଲି, ମୋର ବହୁତ କରୁଣା ହେଉଥିଲା। ସେ ବୈଷ୍ଣବ କହିଲେ ମୁଁ ଆଜିଠୁ ଜାଣିଲି, ଆଉ ବ୍ରଜରେ ରହିଲି ଯେତେବେଳେ କେବେ ହେଲେ ବୃକ୍ଷ ବୃକ୍ଷ ଉପରେ ପକେଇବିନି ଲୁଗା, ବ୍ରଜରେ ସମସ୍ତେ କଳ୍ପ ବୃକ୍ଷ, ଆଉ ଏଇଟା ଚର୍ମଚକ୍ଷୁ ଦେଖେ ତାର ପ୍ରପଞ୍ଚ ରସ, ଚର୍ମଚକ୍ଷୁ ପ୍ରପଞ୍ଚ ଭଳି ଦେଖିବ ତ ଏ ସାଧାରଣ ଜାଗା। ମହାପୁରୁଷ ବସିକି ଚିନ୍ତା କରୁଛନ୍ତି କ'ଣ କରିବି, ବ୍ରଜଭୂମିଟାକୁ କେମିତି ଉଦ୍ଧାର କରିବି। ଏଇ ସମୟରେ ଏ ଲୋକନାଥ ଗୋସ୍ୱାମୀ ତ ପ୍ରେମରଞ୍ଜରେ ଥିଲେ, ଏ ପୂର୍ବର କଥା, ପ୍ରଥମେ ଲୋକନାଥ ଗୋସ୍ୱାମୀ ଇଏ ଅଦ୍ୱୈତ ବିଳାସ ଗ୍ରନ୍ଥରେ ଅଛନ୍ତି। ଅଦ୍ୱୈତ ଯେତେବେଳେ ପଦ୍ମନାଭ ତାଙ୍କର ପିତା ତାଙ୍କୁ ପଠେଇଛନ୍ତି ପୂର୍ବବଙ୍ଗରୁ ଯଶୋଭର ଜିଲ୍ଲାରୁ, ତୁମେ ଯାଅ ଅଦ୍ୱୈତ ଆଚାର୍ଯ୍ୟଙ୍କ ନିକଟରେ ଭାଗବତ ପଢ଼ିବ। ଅଦ୍ୱୈତ ଆଚାର୍ଯ୍ୟ ସେଠି ଟୁଲ୍ କରିକି ଭାଗବତ ପଢ଼ାଉଥିଲେ, ଆଉ ମହାପ୍ରଭୁ ସେତେବେଳେ ସଂସ୍କୃତ ପଢ଼ୁଛନ୍ତି। ଏ ମହାପ୍ରଭୁ ସେତେବେଳେ ସଂସ୍କୃତ ପଢ଼ୁଛନ୍ତି, ଭାଗବତ ପଢ଼ୁଛନ୍ତି କାହା ପାଖରେ ନା, ଗଙ୍ଗାଦାସଙ୍କ ପାଖରେ, ଗଙ୍ଗାଦାସ ପଣ୍ଡିତଙ୍କ ପାଖରେ ମହାପ୍ରଭୁ ପଢ଼ୁଛନ୍ତି। କିନ୍ତୁ ମହାପ୍ରଭୁଙ୍କର କାମ ଅଦ୍ୱୈତ ଆଚାର୍ଯ୍ୟ, କିନ୍ତୁ ମହାପ୍ରଭୁ ତାଙ୍କର ମହାଭାବ ପ୍ରକାଶ ନ କରିବା ପର୍ଯ୍ୟନ୍ତ ଅଦ୍ୱୈତ ଆଚାର୍ଯ୍ୟ ଚିହ୍ନିପାରିବେ ନା, କିନ୍ତୁ ମହାପ୍ରଭୁ ଚିହ୍ନିପାରୁଛନ୍ତି ଅଦ୍ୱୈତ ଆଚାର୍ଯ୍ୟଙ୍କୁ, ଆରେ ଏଇ ମୋତେ ନାଡ଼ା ମୋତେ ହୁଙ୍କାର କରିଛି କିନ୍ତୁ ବର୍ତ୍ତମାନ ମୋତେ ଚିହ୍ନିପାରୁନି। ତେଣୁ ବିଶ୍ୱରୂପ ସନ୍ନ୍ୟାସ ନେଇ ଗଲାପରେ ଆଉ ସନ୍ନ୍ୟାସ ନେବା ପୂର୍ବରୁ ମଧ୍ୟ ବିଶ୍ୱରୂପ ଆସିକି ଅଦ୍ୱୈତ ଆଚାର୍ଯ୍ୟଙ୍କ ପାଖରେ ଭାଗବତ ଶୁଣନ୍ତି। ଆଉ ସଚିମାତା ଏତେ ସେ ଭାଗବତ ଶୁଣିବାରେ ତନ୍ମୟ ଆନ୍ତି, ସଚିମାତା ପଠାନ୍ତି, ନିମା ଟିକେ ଗଲ ବିଶ୍ୱରୂପକୁ ଡାକିକି ଆଣିବ, ସେ କ'ଣ ଏତେ ସମୟ ବସିକି ଭାଗବତ ପଢ଼ୁଛନ୍ତି, ଟିକେ ଡାକିକି ଆଣୁଛ। ଆଉ ମହାପ୍ରଭୁ, ମହାପ୍ରଭୁଙ୍କର ରୂପ ଭିତରେ ସବୁଠୁ ସୁନ୍ଦର ରୂପ ତାଙ୍କର କେଶ, ମହାପ୍ରଭୁଙ୍କର କେଶର ବର୍ଣ୍ଣନା, ମହାପ୍ରଭୁ ଯେତେବେଳେ ସନ୍ନ୍ୟାସ ହେଇଛନ୍ତି ସବୁ ଭକ୍ତମାନଙ୍କର କୌଣସି ଚିନ୍ତା ନାହିଁ। ଯଦି ଆପଣ ସବୁ ଭକ୍ତମାନଙ୍କର ପଦାବଳୀ ଦେଖିବେ, ଯେତେ ଭକ୍ତମାନଙ୍କର ପଦାବଳୀ ମହାପ୍ରଭୁଙ୍କ ସନ୍ନ୍ୟାସ ଉପରେ, ସମସ୍ତଙ୍କର ଗୋଟିଏ ଚିନ୍ତା, ମହାପ୍ରଭୁ ଯେତେବେଳେ ଏଇ ଯେଉଁ କେଶଟାକୁ ମୁଣ୍ଡନ କରିବେ, ସେ କେଶର ସୌନ୍ଦର୍ଯ୍ୟ ଆମେ କେଉଁଠି ଦେଖିବୁ। ମହାପ୍ରଭୁଙ୍କର କେଶ ବହୁତ ସୁନ୍ଦର କେଶ, ଆଉ ଅଦ୍ୱୈତ ଆଚାର୍ଯ୍ୟ ମହାପ୍ରଭୁଙ୍କର ମୁଖମଣ୍ଡଳ ଛୋଟ ବାଳକ ହେଇଛନ୍ତି, ତାଙ୍କୁ ଦେଖିକି ଏତେ ଆକୃଷ୍ଟ ହେଇଯାନ୍ତି, ବହୁତ ଭଲ ପାଆନ୍ତି। କିନ୍ତୁ ଅଦ୍ୱୈତ ଆଚାର୍ଯ୍ୟଙ୍କ ପାଖକୁ ଯେତେବେଳେ ଆସନ୍ତି, ଦେଖନ୍ତି ସେଠି ଲୋକନାଥ ବସିକି ପଢ଼ୁଛନ୍ତି, 14 ବର୍ଷ ବୟସରେ ଆସିକି ଭାଗବତ ପଢ଼ୁଛନ୍ତି। ଗୋଟିଏ ଦିନ ମହାପ୍ରଭୁ ଆସୁଛନ୍ତି ଡାକିବା ପାଇଁ, ଅଦ୍ୱୈତ ଆଚାର୍ଯ୍ୟ ମହାପ୍ରଭୁ ହାତକୁ ଧରିଲେ ଏବଂ ଲୋକନାଥଙ୍କୁ କହିଲେ, ଲୋକନାଥ ଆଜିଠାରୁ ତୁମେ ମୋର ନା, ଆଜିଠାରୁ ତୁମେ ନିମାୟ ରହିଲ। ତେଣୁ ମହାପ୍ରଭୁ ଆଉ ଲୋକନାଥଙ୍କର ବହୁତ ସୁନ୍ଦର ସମ୍ପର୍କ ଥାଏ, କିନ୍ତୁ 14 ବର୍ଷରୁ ସେ ଭାଗବତ ଅଧ୍ୟୟନ କଲା ପରେ ଲୋକନାଥ ଗୋସ୍ୱାମୀ ପୁଣି ଘରକୁ ଫେରିଗଲେ। କିନ୍ତୁ ଘରକୁ ସିନା ଫେରିଗଲେ, ମହାପ୍ରଭୁଙ୍କର ରୂପଟା ତାଙ୍କ ଅନ୍ତରରୁ ଯାଉନି। ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳା ଆଉ ମହାପ୍ରଭୁଙ୍କର ଲୀଳା ବହୁ ପାର୍ଥକ୍ୟ ଅଛି। ସେଥିପାଇଁ ଭକ୍ତି ସିଦ୍ଧାନ୍ତ ଶ୍ୱଶୁର ଠାକୁର ପ୍ରଭୁପାଦ ଜୀ ମହାରାଜ ସେ ଦୀକ୍ଷା ଦେବା ପୂର୍ବରୁ ଗୋଟିଏ ନିୟମ କରିଥିଲେ, যে আগে গৌরাঙ্গ মহাপ্রভুঙ্কর পদাবলী যে অছি নিত্য আমার ভক্তিমন ঠাকুর যে রচনা করেছেন বৈষ্ণব বন্দনা বৈষ্ণব পদাবলী মহাপ্রভুঙ্কর ভজন নিত্যানন্দ প্রভুঙ্ক প্রতি মহাপ্রভুঙ্ক প্রতি যে প্রার্থনা নরোত্তম দাস ঠাকুরঙ্কর ভক্তিমন ঠাকুরঙ্কর এইগুলিকে সমস্ত মুখস্থ করি কারণ ভগবান শ্রীকৃষ্ণ সত্য শতবার করুণাময় হলে সে মহাপ্রভু মহাপ্রভু হচ্ছেন অতি করুণাময় অবতার তেমন তাঁর করুণা পাইবাটা সুলভ তেমন মহাপ্রভুঙ্কর ভক্ত মানে তত অধিক তত প্রিয়সীব কান মহাপ্রভুঙ্কর ভক্ত মানে আহুরি করুণাময় তেমন নিত্যানন্দ প্রভু মহাপ্রভু মহাপ্রভুঙ্ক ঠার নিত্যানন্দ প্রভু শত শতবার করুণাময় এবং নিত্যানন্দ প্রভুঙ্ক ঠার যে মহাপ্রভুঙ্কর পার্শ্বদ মানে আছেন সে আহুরি করুণাময় তেমন লোকনাথকু লোকনাথ মহাপ্রভু লোকনাথকু অতি সাঙ্গ ভাবে চলতে নবদ্বীপরে কিন্তু লোকনাথ ঘরকে পড়ে গেল তাঁর সংসার ভাল লাগু সবুলে বসছেন পদ্মনাথের চিন্তা আরে মো ভাগবত পড়া কাহি পঠাইলি ইয়ার এইভাবে বৈরাগ্য কাহি আসলা বৈরাগ্য ভক্তি যোগ হচ্ছে বৈরাগ্য বৈরাগ্য বিদ্যা নিজ বৈরাগ্য বিদ্যা নিজ ভক্তি যোগম ভাগবতর সিদ্ধান্ত হচ্ছে ভক্তি আর ভক্তিটা কেবল বৈরাগ্যর আসে বৈরাগ্য হচ্ছেন ভক্তি মহারাণীঙ্কর দুই পুত্র জ্ঞান ও বৈরাগ্য যে বৈরাগ্যকে নিন্দা করবে ভক্তি বিষয়ক জ্ঞানকে নিন্দা করবে সে ভক্তি প্রাপ্ত হয়ে পারবে না আচার্য মানে সিদ্ধান্ত লিখুছেন না কাহি ভক্তি মহারাণী যদি বৃন্দাবনের বসে কান্দুছেন তাঁর দুই পুয় বুড়া হয়ে যাচ্ছে তার ভক্তি মহারাণী কান্দুছেন মানে তাঁর পুত্র দুইকে আদর করুনা কলেযুগরে জ্ঞান ও বৈরাগ্যকে আদর করুনা ভক্তি বিষয়ক জ্ঞান ভাগবত ভক্তি বিষয়ক জ্ঞান ভাগবত শুষ্ক জ্ঞান নয় গীতা ভাগবত এই শাস্ত্র অধ্যয়ন করা দরকার এই জ্ঞান নয় এই ভক্তি বিষয়ক জ্ঞান আর বৈরাগ্য এই শরীর সুখ যে ভক্তির বাধক এটা আবশ্যক প্রথমে বিশ্বনাথ চক্র ঠাকুর রচনা করছেন যে বৈরাগ্য জ্ঞান এই ভক্তি মহারাণীঙ্কর দুই পুত্র সাধক কখন সাহায্য করতে ভক্তিরে না ইয়ে প্রবেশ দ্বার পশে ভক্তি মহারাণীঙ্কর কোঠর ইয়ে পশে দেখি সে বাহার হইয়া ভক্তি মহারাণীঙ্কর গ্রহ ভিতরে এই জ্ঞান বৈরাগ্য আনি পশে প্রথমে সাধককু জ্ঞান বৈরাগ্য ভক্তি মহারাণীঙ্কর কৃপা পাইয়া পাই সাহায্য করেন আর ভক্তি মহারাণীঙ্কর কৃপা পাইগাল পরে এই জ্ঞান বৈরাগ্য স্বাভাবিক হইয়া আর শুষ্ক বৈরাগ্য আবশ্যক না কি শুষ্ক জ্ঞান আবশ্যক আর এইটা করুণা মিলিব কেবল মহাপ্রভুঙ্কর করুণার এই কথাটা আমি কৌলি লোকনাথ গোস্বামী মহাপ্রভুঙ্কর করুণা প্রাপ্ত হয়েছেন সে তো প্রেম মঞ্জরে লে এই লীলারে তাঁর তো স্বরূপ সে বিস্মরণ হয়েছেন মহাপ্রভু তাঁর করুণা করে দিয়েছেন সেখানে নরোত্তম দাস ঠাকুর লেখিলেন গৌরাঙ্গের দুইটি পদ যার ধন সম্পদ আচার্যঙ্কর টুলরে পড়িলে মহাপ্রভুঙ্কর লীলা মহাপ্রভুঙ্কর সঙ্গর রই লোকনাথ গোস্বামীঙ্কর অন্তর এভাবে হয়েছি ঘরে আসি বসন্তি পদ্মনাভঙ্কর বহুত বড় চিন্তা হয়ে গেল সীতামাঙ্কর বহুত বড় চিন্তা গেল পুত্রকে ভাগবত পঠাইবা অদ্বৈত আচার্য পাখু পড়াইলু এ পঠাইলু কিন্তু ইয়ার কোণ হয়েছি ভক্তিরত্নাঙ্করে নরেন্দ্র চক্রবর্তী ঠাকুর সে রচনা করেছেন ଆପଣ କେଉଁଠି ଲୋକନାଥ ଗୋସ୍ୱାମୀଙ୍କର ଚରିତ୍ର ପାଇବେ ନା, କେବଳ କିଛି ପାଇବେ ଆପଣ ଭକ୍ତି ରତ୍ନାକରରେ। କାରଣ ତାଙ୍କ ଭଳି ବୈରାଗ୍ୟ ପ୍ରତିଷ୍ଠାକୁ ଗୋଇଠା ମାରିବା ଲୋକ ପ୍ରଥମ ସିଏ, ଏମିତି ଗୋସ୍ୱାମୀମାନେ ଅଛନ୍ତି, ତାଙ୍କର ଚରିତ୍ର ଆପଣ ପାଇବେ। ତାଙ୍କର ଜନ୍ମ ତାରିଖ କେବଳ ଯାହାକୁ ରିସର୍ଚ୍ଚ କରିକରି ବାହାର କରିଛନ୍ତି। ଅନୁମାନ କରାଯାଉଛି 1483, ଅନୁମାନ 1483ରୁ 1484 ଭିତରେ ସେ କେଉଁଠି ମେନ୍ସନ୍ କରନା, ତାଙ୍କର ପରିଚୟ ଦେଇନା। ଆଉ ତାଙ୍କୁ ଯେତେବେଳେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଯେତେବେଳେ ଗଲେ ପଚାରିବା ପାଇଁ, ଆଜ୍ଞା ମୋତେ ବୈଷ୍ଣବମାନେ ଆଦେଶ ଦେଉଛନ୍ତି, ଆଉ ଗୋବିନ୍ଦଙ୍କର ଆଦେଶ ହେଇଛି, ମୁଁ ଟିକେ ଚୈତ୍ର ଚରିତାମୃତ ରଚନା କରିବି, ଆପଣ ମୋତେ ଟିକେ କରୁଣା କରନ୍ତୁ। କହିଲେ କବିରାଜ, ସେତେବେଳେ କବିରାଜ ଅଛନ୍ତି ବ୍ରଜରେ, ରୂପସନାଥ ନାହାନ୍ତି। ସବୁଠୁ ଦୀର୍ଘଜୀବୀ ଆ ବ୍ରଜକୁ ମଣ୍ଡିତ କରିଥିଲେ ଲୋକନାଥ, 100 ବର୍ଷ ବ୍ରଜରେ ରହିଛନ୍ତି, 100 ବର୍ଷ। ରୂପସନାଥନ ଚାଲିଗଲେ, ସବୁ ଗୋସ୍ୱାମୀମାନେ ଚାଲିଗଲେ, ଜୀବ ଗୋସ୍ୱାମୀ ଯାଇଛି ଯେତେବେଳେ ସମ୍ରାଟ ହେଲେ ସେତେବେଳେ ଲୋକନାଥ ବି ଅଛନ୍ତି, ସେତେବେଳେ ଲୋକନାଥ ବସି ଭଜନ କରୁଛନ୍ତି, ସେତେବେଳେ ବହୁତ ଚିନ୍ତାମୁକ୍ତ। ରୂପସନାଥନକୁ ପାଇଗଲା ପରେ ତାଙ୍କର ଗୋଟେ ବହୁତ ବଡ଼ ଦାୟିତ୍ୱ ପଳେଇଗଲା, ବହୁତ ବଡ଼ ଦାୟିତ୍ୱ। ସେ ଯେଉଁ 333 ତୀର୍ଥ ଆଉ ବର୍ଣ୍ଣ ସଙ୍କେତ କରିଥିଲେ, ମହାପ୍ରଭୁ 1516 ମସିହାରେ ଯେତେବେଳେ ଯାଇକି ବ୍ରଜରେ ପହଞ୍ଚିଲେ, ସେତେବେଳେ ରୂପସନାଥଙ୍କୁ ଗୋଟିଏ ଆଦେଶ ଦେଲେ, କହିଲେ ସନାତନ ରୂପ ତୁମେ ଲୋକନାଥ ଯେଉଁ ତୀର୍ଥ ସବୁ ଇଏ ସଙ୍କେତ କରିଛନ୍ତି, ତୁମେ ସେ ତୀର୍ଥକୁ ଶାସ୍ତ୍ର ହିସାବରେ ଦେଖ, ସବୁ ତାର ନାମକରଣ କର, ସେ ସୀମାକୁ ନିର୍ଦ୍ଧାରଣ କର। ତେଣୁ ଲୋକନାଥ ସେତେବେଳେ କହିଲେ, ଯାହା ପ୍ରଭୁ ମୋତେ କରୁଣା କଲେ, ବର୍ତ୍ତମାନ ମୋ ମୁଣ୍ଡରୁ ଟିକେ ବୋଝ ଗଲା, ମୁଁ ଟିକେ ଭଜନ କରିବି, ଜୟ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣ। ତେଣୁ ଲୋକନାଥ ଯଦିଓ ଘରେ ରହୁଥିଲେ, କିନ୍ତୁ ତାଙ୍କର ସଂସାର ପ୍ରତି ବୈରାଗ୍ୟ ଆସିଗଲା। ମୁଁ ଏଇ କଥାରେ କହୁଥିଲି, ଲୋକନାଥଙ୍କ ଚରିତ୍ର କେବଳ ମିଳନ୍ତିନି, କେବଳ ଭକ୍ତି ରତ୍ନାକରରେ ମିଳନ୍ତି। କାରଣ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଯେତେବେଳେ ଗଲେ ତାଙ୍କ ପାଖକୁ, କହିଲେ ମୁଁ ଟିକେ ଚୈତନ୍ୟ ଚରିତାମୃତ ମହାପ୍ରଭୁଙ୍କର ଲୀଳା ଲେଖିବି, 100 ବର୍ଷ ତ ପାର ହେଇଗଲାଣି, ମୁଁ ଯାହା ଭକ୍ତଙ୍କ ପାଖରୁ ଶୁଣିଛି ଲେଖିବି, ଆପଣ ମୋତେ ଟିକେ କରୁଣା କରନ୍ତୁ, ଆପଣଙ୍କ ବ୍ରଜର ମହାପ୍ରଭୁଙ୍କର ପ୍ରଥମ ଶିଷ୍ୟ ଆଉ ବ୍ରଜର ପ୍ରଥମ ସାଧକ। କହିଲେ କୃଷ୍ଣଦାସ, ମୋ ଅନ୍ତରଟାକୁ ତୁମେ ଖୋଲିଦେଲ, ତୁମେ ମହାପ୍ରଭୁଙ୍କ ଲୀଳା ଲେଖିବ, ମୁଁ ସମ୍ପୂର୍ଣ୍ଣ ଆଶୀର୍ବାଦ ତୁମକୁ କରୁଛି, କିନ୍ତୁ ମୋର ଗୋଟିଏ କଥା ମାନିବ ନା କ'ଣ, ମୋର କଥା ତୁମେ ପଦେ ଲେଖିବ ନା, ଯଦି ମୋର କଥା ତୁମେ ଲେଖିବ ତାହେଲେ ମୋର କୃପା ତୁମେ ପାଇପାରିବ, ମୋର ମୋର କଥା ତୁମେ କେବେ ତୁମ ଚରିତ ମହାପ୍ରଭୁଙ୍କର ସବୁ ଭକ୍ତଙ୍କ କଥା ଲେଖିବ, କିନ୍ତୁ ମୋ କଥା ତୁମେ କେବେ ଲେଖିବ। କୃଷ୍ଣ କବିରାଜ ଗୋସ୍ୱାମୀ ଆସିଲେ, ଆସିଲେ ଯେତେବେଳେ ମହାପ୍ରଭୁଙ୍କର ଭକ୍ତମାନଙ୍କର ଶାଖା ବର୍ଣ୍ଣନା କରୁଛନ୍ତି, ବସି କାନ୍ଦିଲେ, କହିଲେ ବୈଷ୍ଣବ ଅପରାଧକୁ ମୁଁ ମାନିବି, ମୁଁ ଭଗବାନଙ୍କ ସୁଖ ଦେଖିବି ନା, ବର୍ତ୍ତମାନ ବୈଷ୍ଣବ ତ ଆଦେଶ ଦେଇଛନ୍ତି, ଲୋକନାଥ କହିଛନ୍ତି ତାଙ୍କର କଥା କିଛି ଲେଖିବିନି, ଏଣେ ଗୋବିନ୍ଦଙ୍କର ଆଦେଶ, ସହପାର୍ଶ୍ୱଦ ଓ ଗୌରଙ୍କର ଚରିତ ଲେଖ, ମୁଁ କରିବି କ'ଣ ବର୍ତ୍ତମାନ। କୃଷ୍ଣଦାସ ଗୋସ୍ୱାମୀଙ୍କର ଲେଖନୀ ବହୁତ ଦିନ ପାଇଁ ସ୍ଥଗିତ ହେଇକି ରହିଲା, ବୈଷ୍ଣବରାଜ ଡରିଲେ, କହିଲେ କ'ଣ କରିବି, ଲୋକନାଥ ମନା କରିଛନ୍ତି, ଚରିତ ସିନା ଲେଖିବି, ତାଙ୍କ ନାଁଟା କେମିତି ନ ଲେଖିବି, ସେ ପ୍ରଥମ ସାଧକ, ସେତେବେଳେ ଗୋବିନ୍ଦ କହୁଛନ୍ତି, ଦେଖ ଲୋକନାଥଙ୍କୁ ପଚାରିଲେ ଲୋକନାଥ କିଛି କହିବେ, ମୁଁ କହୁଛି ଆମ ଅନ୍ତର ସତରେ ଗୋବିନ୍ଦ କହୁଛନ୍ତି, ତୁମେ କେବଳ ନାମ ମାତ୍ରଟା ଲେଖିଦିଅ, ଆପଣ ଚୈତନ୍ୟ ଚରିତ ଖୋଲା ଖେଳାନ୍ତୁ, କେବଳ ଲୋକନାଥଙ୍କର ନାମ ଥରେ ପାଇବେ। କବିରାଜ ଲେଖିଛନ୍ତି ଥରେ ଲୋକନାଥ ଆଉ ଭୂଗର୍ଭ, ଦୁଇ ଜଣ ଏକା ସାଙ୍ଗରେ ବସି କହିଛନ୍ତି, ଭୂଗର୍ଭ ସ୍ୱାମୀ କହିଛନ୍ତି, ମୋର ଆମର ଚରିତ କିଛି ଲେଖିବା ନା, ଆମର ନାଁ ବି ଲେଖିବା ନା, ଏତେ ପ୍ରତିଷ୍ଠାକୁ ସେମାନେ ଭୟ କରୁଥିଲେ, କାହିଁକି ନା ଏଇ କଥାରେ ଥିଲା ହୃଦୟ ନିର୍ମଳ ଭେଲ ତାର, ମହାପ୍ରଭୁଙ୍କର କରୁଣା ପାଇଗଲା ପରେ ସଂସାରରେ ସବୁ ଅସାର, ସଂସାରଟା ଅସାର ବୋଲି ପ୍ରତୀୟମାନ ହୁଏ ମହାପ୍ରଭୁଙ୍କ କୃପାରେ। ସେ ଜଣେ ବେଙ୍ଗଲରେ ଲେଖିଥିଲେ, ବହୁତ ସୁନ୍ଦର ରାଇଟର, ବହୁତ ସୁନ୍ଦର କଥା ଦୁଇ ପଦ ଲେଖିଥିଲେ ସନାତନ ଗୋସ୍ୱାମୀଙ୍କ କଥାରେ, କଳି ଯୁଗେ ତାର ସାକ୍ଷୀ ଶ୍ରୀ ଦବିରି ଖାସ, ରାଜସୁଖ ଛାଡ଼ି କରେ ବ୍ରଜଭୂମି ବାସ। ଚୈତନ୍ୟ ମହାପ୍ରଭୁଙ୍କର କରୁଣା କିଏ ଦେଖିବା ପାଇଁ ଚାହୁଁଛନ୍ତି କି, ମହାପ୍ରଭୁଙ୍କର କରୁଣାଟା କ'ଣ, କିଭଳି ହୃଦୟ ନିର୍ମଳ ହୁଏ, ଦେଖ ସନାତନ ଗୋସ୍ୱାମୀଙ୍କୁ, ଦେଖ ରୂପ ଗୋସ୍ୱାମୀ, ସଂସାରଟା ଅସାର ବୋଲି ପ୍ରତୀୟମାନ ହୁଏ। ଲୋକନାଥ ବସିକି କେବଳ ବସିକି କାନ୍ଦନ୍ତି ଘରେ, ତାଙ୍କୁ ଭଲ ଲାଗୁନି, ଆଉ ସବୁବେଳେ ଚିନ୍ତା କରୁଛନ୍ତି ମୁଁ କେମିତି ବ୍ରଜକୁ ଯିବି, କିନ୍ତୁ ଆମେ ଛାଡ଼ୁନାହାନ୍ତି ବାପା ମା, ଗୋଟିଏ ପୁଅ ନା। ଭକ୍ତି ରତ୍ନାକରରେ ନରହରି ଚକ୍ରବର୍ତ୍ତୀ ଠାକୁର ରଚନା କରୁଛନ୍ତି, ଏ ସନ୍ତତି ବୃଦ୍ଧ ବିପ୍ରର ସନ୍ତତି, ବାବା ମା ବି ବୁଢ଼ା ହେଇଗଲେଣି, ପଦ୍ମନାଭ ସୀତା ଦେବୀ ସିବି ବହୁତ ତାଙ୍କର ଅସହାୟ ଅବସ୍ଥା। ଇଏ ଗୋଟିଏ ପୁତ୍ର, ଏ ତାଙ୍କର ଆଉ ଗୋଟିଏ ଭାଇ ଅଛନ୍ତି, ତାଙ୍କ ନାଁ ହେଉଛି ପ୍ରଗଲ୍ଭ। କିନ୍ତୁ ଇଏ ବହୁତ ପ୍ରିୟ ଥିଲେ, ଆଉ ଇଏ ଉଦାସ ରୁହନ୍ତି, ବୈରାଗ୍ୟ ପ୍ରଚୁର। ମହାପ୍ରଭୁ ଜାଣିଦେଲେ ଯେ ଲୋକନାଥ ବର୍ତ୍ତମାନ ମୋର ଚିନ୍ତା କରୁଛି ସେ ବ୍ରଜ ଏ ନବଦୀପକୁ ଆସିବା ପାଇଁ, ମୁଁ ଟିକେ ଯିବି। ମହାପ୍ରଭୁ ଯାଇଛନ୍ତି ତାଙ୍କର ଦିଗ୍ବିଜୟ କରିବା ପାଇଁ, ପୂର୍ବବଙ୍ଗର ଯେଉଁ ଦିଗ୍ବିଜୟ ଅଛି, ପଣ୍ଡିତମାନଙ୍କୁ ଦିଗ୍ବିଜୟ କରି ମହାପ୍ରଭୁ ଉପେନ୍ଦ୍ର ମିଶ୍ରଙ୍କ ପାଖକୁ ଯାଇଛନ୍ତି। ତାଙ୍କର ଘର ଯେଉଁ ଥିଲା, ଉପେନ୍ଦ୍ର ମିଶ୍ର ତାଙ୍କର ପୂର୍ବଜ ଥିଲେ, ଜେଜେ ଥିଲେ, ସେଠି ଯାଇଛନ୍ତି। ଆଉ ସ୍ୱରୂପ ଦାମୋଦର ଗୋସ୍ୱାମୀ ସେତେବେଳେ ଥିଲେ ପୁରୁଷୋତ୍ତମ, ତାଙ୍କର ନାମ ଥିଲା ପୁରୁଷୋତ୍ତମ, ତାଙ୍କୁ ବି ସାକ୍ଷାତ କରିଛନ୍ତି। ଆଉ ଏ ଗୋପାଳ ଭଟ୍ଟଙ୍କର ବାପା ତପନ ମିଶ୍ର ନୁହନ୍ତି କି, ତପନ ମିଶ୍ର, ତାଙ୍କୁ ଯାଇ ସାକ୍ଷାତ କରିଛନ୍ତି। ସେହି ସମୟରେ ଲୋକନାଥଙ୍କୁ ଭେଟିଲେ, ଲୋକନାଥ ମହାପ୍ରଭୁ ସଙ୍ଗରେ ରହିଲା ପରେ ମହାପ୍ରଭୁ ପୁଣି ପଳାଇ ଆଇଲେ। ଆଉ ଲୋକନାଥ ପୁଣି ବସି କାନ୍ଦିଲେ, କେନ୍ଦ୍ରାପୁରରେ ସ୍ଥିର ନିଶ୍ଚୟ କଲେ ମୁଁ ଆଉ ଘରେ ରହିବି ନା, ମୁଁ ମହାପ୍ରଭୁଙ୍କ ପାଖକୁ ପଳାଇବି। ପିତାମାତା କହିଲେ ଠିକ ଅଛି, ତୁମେ ଯାଅ। ଏତେ ତାଙ୍କର ବୈରାଗ୍ୟ ଆସିଲା, ଯୁବକ ବେଳେ ଅଖଣ୍ଡ ବ୍ରହ୍ମଚାରୀ ସେ, ଛୋଟ ତାକୁ ଯୁବକ ଅବସ୍ଥାରୁ ସେ ପଳାଇ ଆସିଲେ ନବଦୀପକୁ। କିନ୍ତୁ ନବଦୀପରେ ଆସିଲେ ପହଞ୍ଚିଲେ ମହାପ୍ରଭୁଙ୍କ ପାଖରେ, ଆଉ ମୁଁ ସମ୍ପୂର୍ଣ୍ଣ ବ୍ୟାଖ୍ୟା କରିପାରୁନି, କାରଣ ଏ ଗୋଟିଏ ଗୋସ୍ୱାମୀଙ୍କର ଚରିତ୍ର ବହୁତ ସମୟ ପଳେଇବ। ଭକ୍ତରତ୍ନଙ୍କର ବହୁତ ସୁନ୍ଦର ଭାବରେ ତାଙ୍କର ପୟର ହିସାବରେ ରଚନା କରିଛନ୍ତି। ମହାପ୍ରଭୁଙ୍କର ସନ୍ନ୍ୟାସ ପାଞ୍ଚ ଦିନ ବାକି ରହିଛି, ଲୋକନାଥ ସେ ସମୟରେ ଆସିକି ପହଞ୍ଚନ୍ତି। ଦେଖନ୍ତୁ ଭଗବାନଙ୍କର କିଭଳି ଯୋଜନା, କାରଣ ବ୍ରଜଭୂମି ପାଇଁ ମହାପ୍ରଭୁ କାନ୍ଦୁଛନ୍ତି, ମୁଁ ସନ୍ନ୍ୟାସ ନେଇଯିବି, ମୋ ବ୍ରଜଭୂମି କିଏ ଉଦ୍ଧାର କରିବ? ମୁସଲମାନମାନେ ତ ଅତ୍ୟାଚାର କରିକି ବର୍ତ୍ତମାନ ବିଲୁପ୍ତ ପ୍ରାୟ କରିଛନ୍ତି ବ୍ରଜକୁ, ମୁଁ ଗୋଟିଏ ପାତ୍ର ଖୋଜୁଛି ଯେ ବ୍ରଜକୁ ସଜାଡ଼ିବ। ଆଉ ମହାପ୍ରଭୁଙ୍କର ଲକ୍ଷ୍ୟ ଥାଏ ଏ ଲୋକନାଥ କେମିତି ଆସ। ଲୋକନାଥଙ୍କୁ ସାଙ୍ଗେ ଆସିକି ପହଞ୍ଚିଗଲେ ସେବାସ ପଣ୍ଡିତ ନିତ୍ୟାନନ୍ଦ ପ୍ରଭୁ ସମସ୍ତେ ବସିଛନ୍ତି, କାରଣ ସମସ୍ତେ ଗମ୍ଭୀରେଇ ବସିଛନ୍ତି ଯେ ମହାପ୍ରଭୁ ସନ୍ନ୍ୟାସ ନେବେ। ସେ କହିସାରିଲେ ମୁଁ ସନ୍ନ୍ୟାସ ନେବି। ଆଉ ମହାପ୍ରଭୁ ସେଠି ବସିକି ଲୋକଙ୍କୁ ଦର୍ଶନ କରୁଛନ୍ତି ଯେ ବ୍ରଜ ମନ୍ଦିର କେମିତି ଉଦ୍ଧାର ହେବ। ସେତେବେଳେ ସନ୍ଧ୍ୟା ସମୟ ଆସିକି ପହଞ୍ଚିଗଲେ ଲୋକନାଥ, ମହାପ୍ରଭୁଙ୍କର ସତେ ଯେଭଳି ଗୋଟେ ପ୍ରାଣ ଆସିଗଲା ପରେ ଲୋକନାଥ, କାରଣ ମହାପ୍ରଭୁ ଜାଣିଥିଲେ ଯେ ଲୋକନାଥ ଦେହତ୍ୟାଗ କରିକି ଆସିଛି। ଲୋକନାଥଙ୍କର ମନର ବୈରାଗ୍ୟ ତାଙ୍କର ମୁଖର ମୁଖମଣ୍ଡଳ ଦେଖିକି ମହାପ୍ରଭୁ ଜାଣିଦେଲେ ଲୋକନାଥ ଆଉ କଦାପି ଘରକୁ ଫେରିଗଲା। କହିଲେ ଲୋକନାଥ ମହାକୃଷ୍ଣ କେତେ କରୁଣାମୟ, ଗୋଟେ ବହୁତ ବଡ଼ ଦାୟିତ୍ୱ ଅଛି ତୁମ ଉପରେ, ବହୁତ ବଡ଼ ଦାୟିତ୍ୱ। ଶିଷ୍ୟର କାମ ମହାପ୍ରଭୁ ଶିକ୍ଷା ଦେଇଛନ୍ତି, ଶିଷ୍ୟ ଗୁରୁଙ୍କର ବୋଝକୁ ବୁହେ ସେ ଶିଷ୍ୟ। ଜଣେ ବୋଝ ବୁହିପାରୁନି, ଆଉ ଜଣେ ତାକୁ ସାହାଯ୍ୟ କଲେ ତା ବୋଝଟା ହାଲୁକା ହୁଏ ନା। ମହାପ୍ରଭୁ କହୁଛନ୍ତି ବହୁତ ବଡ଼ ବୋଝ ମୋ ମୁଣ୍ଡରେ ବର୍ତ୍ତମାନ ଅଛି, ତୁମକୁ କୃଷ୍ଣ କୃପା କରିଛନ୍ତି, ତୁମକୁ ପଠେଇଛନ୍ତି, ତୁମ ପାଇଁ ଗୋଟେ ବହୁତ ବଡ଼ କାମ ଅଛି ଆଉ ବହୁତ ବଡ଼ ଦାୟିତ୍ୱ ଅଛି। ଆଉ ବର୍ତ୍ତମାନ ମୁଁ କହିବିନି, କାରଣ ବହୁତ ପଥ ତୁମେ ଚାଲି ଚାଲିକି ଆସିଛ। ମହାପ୍ରଭୁ ଲୋକନାଥ ଗୋସ୍ୱାମୀ ଆସିଲେ ବୋଲି ଏତେ ଆନନ୍ଦ ହେଇଛନ୍ତି, ମହାପ୍ରଭୁ କିଛି ଦିନ ନୃତ୍ୟ କୀର୍ତ୍ତନ ବନ୍ଦ କରିଦେଇଛନ୍ତି, କାରଣ ସନ୍ନ୍ୟାସ ନେବେ। ସମସ୍ତେ କାନ୍ଦୁଛନ୍ତି, ଆଉ କାହାର ଆଦର ନାହିଁ ନୃତ୍ୟ। ମହାପ୍ରଭୁ ନାଚିଲେ, ଆଉ କହିଲେ ଲୋକନାଥଙ୍କୁ ପ୍ରସାଦ ଦେଇ କହିଲେ ଲୋକନାଥ ତୁମେ ଶୁଅ। ସେ ଶୋଇଲେ, ସକାଳୁ ଆସିକି ଲୋକନାଥଙ୍କୁ କହୁଛନ୍ତି, ଲୋକନାଥ ଯେ କୃଷ୍ଣ ତୁମକୁ ପଠେଇଛନ୍ତି, ତୁମକୁ ବ୍ରଜଭୂମିକୁ ଯିବାକୁ ପଡ଼ିବ। ଲୋକନାଥ ପାଗଳ ହେଲେ, କାରଣ ଲୋକନାଥ ମହାପ୍ରଭୁଙ୍କ ପାଖରେ ରହିବା ପାଇଁ ଆସିଥିଲେ। ଲୋକନାଥଙ୍କର ଇଚ୍ଛା ମୋତେ ବ୍ରହ୍ମଚାରୀ ବି ସମ୍ପୂର୍ଣ୍ଣ ମହାପ୍ରଭୁଙ୍କ ପାଖରେ ପାଦପଦ୍ମରେ ରହି ତାଙ୍କର ସେବା କରିକି ହିଁ ମୁଁ ଦିନ କଟେଇବି। କିନ୍ତୁ ତାଙ୍କର ଏମିତି ଚିନ୍ତା ନଥିଲା ଯେ ଆସିକି ପହଞ୍ଚୁ ମହାପ୍ରଭୁ ତାଙ୍କୁ ବ୍ରଜଭୂମି ପଠେଇବେ। ମହାପ୍ରଭୁ ସାଙ୍ଗେ ସାଙ୍ଗେ ଆଦେଶ ଦେଲେ, ଲୋକନାଥ ତୁମେ ବ୍ରଜଭୂମିକୁ ଯାଅ। ଲୋକନାଥ କାନ୍ଦି କାନ୍ଦି ମହାପ୍ରଭୁ କହୁଛନ୍ତି, ଦେଖନ୍ତୁ ପ୍ରଭୁ ମୋତେ ଆପଣ ଦୂରେଇ ଦିଅନ୍ତୁ ନା, ମୋତେ ଏତେ ବଡ଼ ଦାୟିତ୍ୱ ଦିଅନ୍ତୁ ନା। ମହାପ୍ରଭୁ କହିଲେ ମୁଁ ଦାୟିତ୍ୱ ଦେଉନି, ମୁଁ ଦୂରେଇ ଦେଉନି, ମୁଁ ତୁମକୁ ଗୋଟେ ବହୁତ ବଡ଼ ସେବାର ସୁଯୋଗ ଦେଉଛି, ଆଉ ତୁମେ ସବୁ ଜୀବର ଉପକାରର କୃପା ତୁମେ ପାଇବ। ମହାପ୍ରଭୁ କହୁଛନ୍ତି ଲୋକନାଥ, ସବୁ ଜୀବମାନେ ତୁମକୁ କରୁଣା ବର୍ଷଣ କରିବେ ନା, କାହିଁକି ନା ତୁମେ ଯେଉଁ ଭୂମିଟାକୁ ଆବିଷ୍କାର କରିବ ବ୍ରଜଭୂମି, ଏ ନିତ୍ୟ ଭୂମି, କିନ୍ତୁ ନିତ୍ୟ ବୈକୁଣ୍ଠରେ ନିତ୍ୟ ବୃନ୍ଦାବନରେ ସେବା କରିବାର ସୁଯୋଗ ବୋଧେ ଜୀବ ପାଇବ ନା, କିନ୍ତୁ ଭୌମ ବୃନ୍ଦାବନର କରୁଣା ସବୁ ଜୀବ ପାଇପାରିବ। ଆଉ ବୃନ୍ଦାବନ ମୋର ହେଉଛି ହୃଦୟ, ତୁମେ ଚାହୁଁଛ ମୋର ପାଦ ପଦ୍ମ, କିନ୍ତୁ ମୁଁ ତୁମକୁ ପାଦ ପଦ୍ମ ସ୍ଥାନ ଦେବା ପାଇଁ ଚାହୁଁନି, ମୁଁ ତୁମକୁ ହୃଦୟ ରଖିବା ପାଇଁ ଚାହୁଁଛି। ବ୍ରଜ ହେଉଛି ମୋର ହୃଦୟ, ଆଉ ସବୁ ଜୀବମାନେ ତୁମକୁ କରୁଣା କରିବେ, ତୁମେ ସମସ୍ତଙ୍କର କରୁଣା ପ୍ରାପ୍ତ ହେବ। ମୋର ଭକ୍ତମାନେ ବ୍ରଜଭୂମିକୁ ଯିବେ, ଶ୍ରୀକୃଷ୍ଣଙ୍କର ନାମ କରିବେ, ଲୀଳାସ୍ଥାନ ଦର୍ଶନ କରିବେ, ସବୁ କରୁଣା ଲୋକନାଥ ତୁମେ ପାଇବେ। ତୁମେ ଯାଅ, ଲୋକନାଥ କାନ୍ଦିକି ମହାପ୍ରଭୁ ପାତଳେ ଗଡ଼ି ଯାଉଛନ୍ତି। ମହାପ୍ରଭୁ ତାଙ୍କୁ ଡାକିଲେ, ଡାକିକି ବସେଇକି ମହାପ୍ରଭୁ ତାଙ୍କୁ ପଠାଉଛନ୍ତି ଗୁପ୍ତରେ, ଆଉ ସବୁ କରୁଣା କରିକି ପଠାଉଛନ୍ତି। ପ୍ରଭୁ ଗୌର ଚନ୍ଦ୍ର ଶିଷ୍ୟ କିଭଳି ଭାବ କରିବ, ଗୋସ୍ୱାମୀଙ୍କ ଚରିତ୍ରରୁ ଆପଣ ଏ ପଏଣ୍ଟ ନେବେ, ଗୁରୁଙ୍କର ଆଦେଶକୁ ସେମାନେ କିଭଳି ପାଳନ କରିଛନ୍ତି। ପାଞ୍ଚ ଦିନ ମାତ୍ର ମହାପ୍ରଭୁ ମାଗିଲେ, କହିଲେ ପ୍ରଭୁ ମୁଁ ଆଜି ଘର ଛାଡ଼ିକି ଆସିଲି, କାଲି ବ୍ରଜରେ ଆପଣଙ୍କୁ ଛାଡ଼ି କେମିତି ରହିବି, ଆଉ ମୁଁ ତ ଏଭଳି ସାଧକ ନୁହେଁ, ଆପଣଙ୍କ ସଙ୍ଗ ନରହିଲେ କ'ଣ ଭଜନ କରିପାରିବି, ଆମତେ ଟିକେ ପାଞ୍ଚ ଦିନ ସମୟ ଦିଅନ୍ତୁ, ମୁଁ ଟିକେ ଆପଣଙ୍କ ପାଖରେ ରହି ଭକ୍ତମାନଙ୍କର କରୁଣା ଭିକ୍ଷା କରିବି। ଲୋକନାଥ ପାଞ୍ଚ ଦିନ ସବୁ ଭକ୍ତଙ୍କର ପାଦ ଧରି ଗଢ଼ିଛନ୍ତି, କାରଣ ଭକ୍ତ ଭର୍ତ୍ତୃହରି ଯିଏ, ମୁଁ ଜାଣିନି ସେ ଆମ ପରମ୍ପରାରେ କି ନାହିଁ, କିନ୍ତୁ ମୋର ବହୁତ ନୀତିଜ୍ଞ ବୋଲି ମୁଁ ଜାଣିଛି, ମୋତେ ଏତେ ଜ୍ଞାନ ନାହିଁ, କିନ୍ତୁ ତାଙ୍କ ସମ୍ବନ୍ଧରେ ମୁଁ ଗୋଟିଏ କଥା, ତାଙ୍କର ମା' ଯେତେବେଳେ ସେ ତ୍ୟାଗୀ ହେଇକି ଯାଉଛନ୍ତି, ତାଙ୍କ ମାଙ୍କୁ ଅନୁମତି ନେଇଛନ୍ତି, ହେଲେ ମା' ମୋତେ ଟିକେ କରୁଣା କରନ୍ତୁ, ଟିକେ ଉପଦେଶ ଦିଅନ୍ତୁ, ମୁଁ କେମିତି ତ୍ୟାଗୀ ହେଇକି ରହିବି। ତାଙ୍କ ମା' ତାଙ୍କୁ ଚାରିଟା ଉପଦେଶ ଦେଇଥିଲେ, ସେଥିପାଇଁ ଭର୍ତ୍ତି ହେଲେ ମୋ ମା' ମୋର ପ୍ରଥମ ଗୁରୁ। ତାଙ୍କ ମା କହିଲେ, ବାବା ତୁ ବୈରାଗ୍ୟ ହବୁ, ତୁ ପ୍ରତିଦିନ ଅମୃତ ଭୋଜନ କରିବୁ, ଆଉ ପ୍ରତିଦିନ ପୁଷ୍ପ ଶଯ୍ୟାରେ ଶୋଇବୁ, ଆଉ ତୁ ଦୁର୍ଗ ଭିତରେ ରହିବୁ, ଆଉ ଉଦର ଶୋଧନ କରିବୁ। କହିଲେ ମା, ଇଏ ତ ଭୋଗୀର କାମ, ତ୍ୟାଗୀର କାମ ନାହିଁ, ଆପଣ ଯେଉଁ ଚାରିଟା ଆଦେଶ ଦେଲେ, ଇଏ ଭୋଗୀ ଲୋକର କାମ, ପୁଷ୍ପଶଯ୍ୟାରେ କ'ଣ ତ୍ୟାଗୀ ଶୁଏ? ମା କହିଲେ, ନା ନା, ମୁଁ ପୁଷ୍ପଶଯ୍ୟା କଥା କାହିଁକି କହୁଛି କି, ନିଦ୍ରା ଆସିଲେ ଶୋଇବୁ, ନିଦ୍ରା ଆସିବା ପୂର୍ବରୁ ତ୍ୟାଗୀ କେବେ ଶୋଇବା ଉଚିତ ନା, ବସିକି ଭଜନ କରିବ ନା ନା କରିବ। ଗୋସ୍ୱାମୀ ନିଦ୍ରା ଚାରିଦଣ୍ଡ ଶୟନ, ଭଜନ ଆବେଶରେ ଏଭଳି ରହୁଥିଲେ, ଗୁରୁଙ୍କର ସେବା କରୁଥିଲେ, ଚାରିଦଣ୍ଡ ଶୋଉଥିଲେ। ସେ ମା ତାଙ୍କୁ କହିଲେ, ପୁଷ୍ପଶଯ୍ୟାରେ ଶୋଇବ, ପୁଷ୍ପଶଯ୍ୟାରେ ଶୋଇବା ମାନେ ନିଦ ଆସିଲେ ଆପଣ ଯେଉଁଠି ପାରିବେ ସେଇଠି ଶୋଇଥିବେ, ସେଟା ପୁଷ୍ପଶଯ୍ୟା। ଆପଣ ଯଦି ନିଦ ନାହିଁ, ଆପଣ କେତେ ସୁନ୍ଦର ଶଯ୍ୟା ଥିବେ ଆପଣ ଶୋଇପାରିବେ, ନିଦ ଆସିଲେ ଆପଣ ରେଲୱେ ଷ୍ଟେସନ୍ରେ ଗଡ଼ି ପଡ଼ିବେ। ସେଥିପାଇଁ ତା ମା କହିଲେ, ତୁ ବୈରାଗ୍ୟ ହବୁ ବାପା, କିନ୍ତୁ ପୁଷ୍ପଶଯ୍ୟାରେ ଶୋଇବୁ। କହିଲେ ମା ବୁଝିଗଲେ, ଆଉ ଅମୃତ ଭୋଜନ କ'ଣ କରିବି, ମୁଁ ତ ବୈରାଗ୍ୟ ବି କେଉଁଠି ଶୁଖିଲା ରୁଟି ଚଣା ଆଣିବି, ଅମୃତ ଭୋଜନ ମାନେ ଭୋକ ଲାଗିଲେ ଖାଇବୁ, ନିୟମ ହିସାବରେ ଖାଇବୁ, ମୁଁ ଏତିକି ଟାଇମ୍ ଖାଇବା, ଭୋକ ଯେତେବେଳେ ଭୋକ ଲାଗିବ ତ ଖାଇବ ବୋରିଆ, ସେଟା ହେଉଛି ଅମୃତ ଭୋଜନ। ତାଙ୍କ ମାଙ୍କ ଭର୍ତ୍ତୃହରି ବି ମୋର ପ୍ରଥମ ଗୁରୁ, ଆଉ ମୋ ଚକ୍ଷୁ ସେ ଦେଇଛନ୍ତି, ମୁଁ ଆଜି ବୈରାଗୀ ଧର୍ମଟାକୁ ପାଳନ କରିପାରୁଛି ମୋ ମା ପାଇଁ। ହେଲେ ମାଙ୍କୁ ଏଟା ବୁଝିଦେଲି, କିନ୍ତୁ ମୁଁ ତ ବଣ ବଣରେ ବୁଲିବି, ପୁଷ୍ପଶଯ୍ୟାରେ ଶୋଇବି, ଆଉ ଅମୃତ ଭୋଜନ ଦୁର୍ଗ ଭିତରେ କେମିତି ରହିବି, କ'ଣ ରାଜା ନା କ'ଣ, କହିଲେ ନା ବାପା, ଦୁର୍ଗ ମାନେ ବୈଷ୍ଣବମାନଙ୍କ ଭିତରେ ରହିବେ। ଏଇ କଥା ମୁଁ କହୁଥିଲି, ଲୋକ ନା ସବୁ ବୈଷ୍ଣବମାନଙ୍କୁ ପ୍ରାର୍ଥନା କରିଛନ୍ତି, କାରଣ ବୈଷ୍ଣବ ସଙ୍ଗ ମୋତେ ମିଳିବନି ନା। ଆରେ ଆଜି ନୂଆ ବ୍ରହ୍ମଚାରୀ ଯାଇ ବ୍ରଜରେ ରହିବି, କୁଆଡ଼େ କ'ଣ ମୋର ଅବସ୍ଥା ହେବ, କେମିତି କ'ଣ କହିବି। ଆଉ ଭୋଗର୍ଭ ସେଠି ଶୁଣୁଛନ୍ତି ପାଖରେ, ଭୋଗର୍ଭ ଗୋସ୍ୱାମୀ ଆଉ ଲୋକନାଥ ଗୋସ୍ୱାମୀଙ୍କର ବହୁତ ଅନ୍ତର। ଆଉ ଦୁର୍ଗ ଭିତରେ ରହିବ ମାନେ ଆପଣ ମନେ ରଖିଥିବେ, ଯେ ପର୍ଯ୍ୟନ୍ତ ଆପଣ ଭକ୍ତ ସଙ୍ଗରେ ରହିଛନ୍ତି ଆପଣ ସୁରକ୍ଷାରେ ଅଛନ୍ତି। ଆଉ ଗୋଟେ ଜଣେ ସାଧୁ ତାଙ୍କ ପର୍ପଟରେ ସବୁଠୁ ଗୋଟିଏ ଜିନିଷକୁ ଲକ୍ଷ ଲକ୍ଷ ବାର ରଖିଛନ୍ତି କୁହାଯାଇପାରେ, ତାରେ ଚରଣ ସେବି ଭକ୍ତ ଶୁନେ ବାସ ଜନମେ ଜନମେ ମୋର ଏଇ ଅଭିଳାଷ। କାଢ଼ନ୍ତୁ ଆପଣ କନ୍ଭରସେସନ, କାଢ଼ନ୍ତୁ ଆପଣ ଲେକ୍ଚର, ଶହ ଶହ ବାର ଏଇ ଜିନିଷ ଲେଖିଛନ୍ତି। ଯେ ପର୍ଯ୍ୟନ୍ତ ଆପଣ ଭକ୍ତ ସଙ୍ଗରେ ଅଛନ୍ତି ମାନେ ଆପଣ ଜାଣିବେ ଆପଣ ସୁରକ୍ଷିତ ଅଛନ୍ତି। କିନ୍ତୁ ମାୟା ଭକ୍ତର ଦୋଷକୁ ଦେଖି ଯେତେବେଳେ ଆପଣଙ୍କୁ ଦୂରେଇ ନେଇଗଲା, ଆପଣ ଜାଣିବେ ବର୍ତ୍ତମାନ ବିପଦ ସମୟ ଆସିଗଲା। ପ୍ରପାଦ ପୂଜ୍ୟପାଦ ତପାଲ ତମାଲ କୃଷ୍ଣ ଗୋସ୍ୱାମୀ ମହାରାଜଙ୍କ ପାଖକୁ ଲେଖୁଛନ୍ତି ବୋଧେ ଗୋଟେ ସୁନ୍ଦର ଲେଟର୍ରେ କନ୍ଭରସେସନ୍ ଲେଖି, ହଁ ମୁଁ ଜାଣିଛି ଆମ ଭକ୍ତମାନଙ୍କର ନ୍ୟୁ ଫାଇଟ୍ ଡିଭୋଟି ସେମାନଙ୍କର ବହୁତ ଦୋଷ ଅଛି। ପ୍ରପାଦ କହିଲେ ଦୋଷ ଥିଲେ ସୁଦ୍ଧା ଭକ୍ତର ସଙ୍ଗ କରିବା ଦରକାର, ଦୋଷ ଥିଲେ ସୁଦ୍ଧା ଭକ୍ତ ସଙ୍ଗ ରହିବା ଦରକାର, କିନ୍ତୁ ତୁମେ ନିର୍ଦ୍ଦୋଷ ହେବା ପାଇଁ ଯାଇ କର୍ମୀ ସଙ୍ଗ କଲେ ପୁଣି ତୁମେ ଦୋଷରେ ପଡ଼ିଯିବ। ତେଣୁ ଦୁର୍ଗ ଭିତରେ ରହିବା ଅର୍ଥ ଭର୍ତ୍ତୃହରିଙ୍କର ମା କହିଲେ ଦୁର୍ଗ ଭିତରେ ରହିବା ଅର୍ଥ ଭକ୍ତ ସଙ୍ଗ ରହିବା। ଲୋକନାଥ ସେଥିପାଇଁ କାନ୍ଦୁଛନ୍ତି, ପାଞ୍ଚ ଦିନ ସବୁ ଭକ୍ତଙ୍କ ପାଦ ଧରି କାନ୍ଦୁଛନ୍ତି। ମୋତେ ଟିକେ କରୁଣା କରନ୍ତୁ, ମହାପ୍ରଭୁ ଛାଡ଼ିକି ଯିବି, ଭକ୍ତମାନଙ୍କୁ ଛାଡ଼ିକି ଯିବି, ବ୍ରଜରେ ରହିବି ଏକାକି, ସେଠି କେମିତି ଭଜନ କରିବି। ଆଉ ଚତୁର୍ଥ କ'ଣ ରହିଲା, ଉଦର ଶୋଧନ। ମା କହିଲେ ଔଷଧ କୌଣସି ସେବନ କରିବୁନି ବାପା, ତ୍ୟାଗୀ ହେଇକି କୌଣସି ଔଷଧ ମା କେମିତି ତାହେଲେ ମୁଁ ଚଳିବି ନା। ଯେକୌଣସି ଶରୀର ବ୍ୟାଧି ଆସିବ ଉଦର ଶୋଧନ କରିବୁ, କିଛି ଭୋଜନ କରିବୁ, କିଛି ଖାଇବୁ ଉପବାସରେ, ସବୁ ରୋଗ ତୋର ଭଲ ହବ। ତୁ ତ୍ୟାଗୀ ହେବୁ ନା, ତୁ କ'ଣ ପରର ଅର୍ଥକୁ ଆଣିକି ଏଇ ବ୍ୟୟ କରିବୁ ନା କ'ଣ ଶରୀର ପାଇଁ, ଭଗବତ ସେବାର ଲୋକେ। ତେଣୁ ଶରୀର ଯଦି କିଛି ବ୍ୟାଧି ହୁଏ, ଶରୀର ପାଇଁ ଉଦର ଶୋଧନ ହେଉଛି ଔଷଧ। ଭର୍ତ୍ତୃହରିଙ୍କୁ ଚାରୋଟି ଆଦେଶ ତାଙ୍କ ମାଆଙ୍କର ଥିଲା। ତେଣୁ ଏ ଲୋକନାଥଙ୍କ କଥା ଗୋସ୍ୱାମୀଙ୍କ କଥାରେ ଆସିଲା, ଲୋକନାଥ ଗୋସ୍ୱାମୀ ପାଞ୍ଚ ଦିନ ପରେ ସେ ଯିବେ, କିନ୍ତୁ ମନକୁ ଗୋଟିଏ ପାଖରେ ବୁଝେଇ ପାରିଲେ ମୁଁ ମହାପ୍ରଭୁ ଛାଡ଼ିଗଲି ମୋର ଉପକାର ହବ, ଯେ ମହାପ୍ରଭୁ ଆଉ କିଛି ଦିନ ଭିତରେ ସନ୍ନ୍ୟାସ ନେବେ। କାରଣ ମହାପ୍ରଭୁ ତାଙ୍କୁ ଡାକିକି କୃପା କରି କହିଲେ, ଦେଖ ଲୋକନାଥ ମୁଁ ନବଦ୍ୱୀପରେ ରହିବିନି, ମୁଁ ବି ସନ୍ନ୍ୟାସ ନେବି, ଆଉ ବୃନ୍ଦାବନରେ ତୁମର ମୋର ସାକ୍ଷାତ ହବ। ତ ଲୋକନାଥ କହିଲେ ଠିକ୍ ଅଛି, ମୁଁ ଆଗେ ପଳେଇଯିବି ବ୍ରଜକୁ। ଆଉ ମହାପ୍ରଭୁଙ୍କର ଧାମ କେଉଁଟା ପ୍ରିୟ ଧାମ, ବ୍ରଜ ନା। ତେଣୁ ମହାପ୍ରଭୁ ସନ୍ନ୍ୟାସ ନେଲା ପରେ କେଉଁଠି ରହିବେ, ନିଶ୍ଚିତ ବୃନ୍ଦାବନ ରହିବେ। ଲୋକନାଥ ଏଇଥିପାଇଁ ଆଗେ ଚାହିଁବେ, କାରଣ ଲୋକନାଥ କେବେ ଯାଇନଥାନ୍ତି, ମହାପ୍ରଭୁ ଯେ ରହିବେ ଶ୍ରୀକ୍ଷେତ୍ରରେ ଲୋକନାଥ ଏଇଟା ଜାଣିଥିଲେ ସେ ବୋଧେ ଜାଣିନଥାନ୍ତି। ମହାପ୍ରଭୁ ଯଦି ବ୍ରଜଧାମକୁ ଏତେ ଭଲ ପାଉଛନ୍ତି, ବ୍ରଜଧାମକୁ ଉଦ୍ଧାର କରିବା ପାଇଁ ମୋତେ ପଠାଉଛନ୍ତି, ତାହେଲେ ମହାପ୍ରଭୁ ସନ୍ନ୍ୟାସ ନେଲା ପରେ କେବଳ ବ୍ରଜରେ ରହିବେ, ଆମ ତ ମୁଁ ମହାପ୍ରଭୁ ପାଖରେ ରହିବି। କିନ୍ତୁ ଲୋକନାଥ ଯେତେବେଳେ ମହାପ୍ରଭୁଙ୍କ ଆଦେଶ ମାଗୁଛନ୍ତି, ସେତେବେଳେ ଭୋଗର୍ଭ ପାଖରେ ଥିଲେ, ଭୋଗର୍ଭ ସେମାନେ କହିଲେ ପ୍ରଭୁ ଆଉ ଲୋକନାଥକୁ ଛାଡ଼ିକି ମୁଁ ରହିପାରିବି। ଆଜି ଯେଉଁମାନେ ପାର ହୋଇଛନ୍ତି ଆପଣ ଦେଖିଛନ୍ତି ନା, ପ୍ରଭୁପାଦ ଯେମିତି ଗୋଟେ ଉଦାହରଣ ଦିଅନ୍ତି, ଛୋଟା ଆଉ ବିଦେଶୀ ଭକ୍ତମାନଙ୍କୁ ଅନ୍ଧର ଉଦାହରଣ ଦେଇଛନ୍ତି, ଆଉ ଭାରତୀୟ ଭକ୍ତମାନଙ୍କୁ ଛୋଟାର ଉଦାହରଣ ଦେଇଛନ୍ତି। ଛୋଟା ଆଉ ଅନ୍ଧାର ଦୁଇ ଜଣ ମିଶିଲେ ସିଏ ଚାଲିଯିବେ, ରାସ୍ତା ଚାଲିଯିବେ, କାରଣ ଅନ୍ଧକୁ ବାଟ ଦେଖେଇଦେବ ଆଉ ଛୋଟା ତାର ଅନ୍ଧକାନ୍ତରେ ହାତ ପକେଇବ, ଦୁଇ ଜଣ ଚାଲିଯିବେ। ସେଭଳି ଆଜି ଯେତେ ଜଣ ଭକ୍ତ ଆଜି ଭଗବାନଙ୍କୁ ପାଇଛନ୍ତି, ତାଙ୍କର ଅଯୋଗ୍ୟତାକୁ, ସେ ତ ଅଯୋଗ୍ୟ ନୁହନ୍ତି କି, କିନ୍ତୁ ଅଯୋଗ୍ୟତାକୁ ପୂର୍ଣ୍ଣ କରିବା ପାଇଁ ଆଉ ଜଣେ ବୈଷ୍ଣବଙ୍କୁ ଆଶ୍ରୟ କରିଥାନ୍ତି। ଦେଖନ୍ତୁ ଆପଣ ସବୁ ବୈଷ୍ଣବମାନଙ୍କ ଜୀବନ ଚରିତ୍ର, ନରୋତ୍ତମ ଦାସ ଠାକୁର କହିଲେ ରାମଚନ୍ଦ୍ର ସଙ୍ଗ ମାଗେ ନରୋତ୍ତମ ଦାସ, ସମସ୍ତେ ଜଣ ଜଣ ଧରିଛନ୍ତି ଲାଞ୍ଜକୁ, ସେମାନେ ନିତ୍ୟ ସିଦ୍ଧ, ସେ ଦେଖେଇ ଯାଇଛନ୍ତି ସାଧକକୁ ଆଉ ଜଣେ ସାଧକ ଉପରେ ସମ୍ପୂର୍ଣ୍ଣ ଆଶ୍ରୟ କରିବାକୁ ପଡ଼ିବ, ତାର ସୁହୃତ ବୋଲି, ତାର ଭଜନର ବାଧକ ବୋଲି ସେ ପଚାରିବ ତାକୁ, ଜାଣି ଆଜ୍ଞା ମୁଁ କ'ଣ କରିବି ଆପଣ ମୋତେ ଟିକେ। ତେଣୁ ସବୁ ଗୋସ୍ୱାମୀମାନେ ଏଇଭଳି ରହୁଥିଲେ। ଆଉ ଭକ୍ତରତ୍ନଙ୍କର ବହୁତ ସୁନ୍ଦର କଥା, ଦୁଇ ଜଣଙ୍କର ଭାବ ବିଷୟରେ ଦିଆଯାଇଛି, ଦୁଇ ଜଣଙ୍କର ସମ୍ପର୍କ କିଭଳି ଥିଲା। ନରହରି ଚକ୍ରବର୍ତ୍ତୀ ଠାକୁର ଲେଖୁଛନ୍ତି, ସରସିନା ଭିନ୍ନ କିନ୍ତୁ ମନ ଏକ ଦୁଇ ଜଣଙ୍କର ବହୁତ ସୁନ୍ଦର ପ୍ରଣୟ ଦୁଇ ଜଣଙ୍କର ଆଉ ଭକ୍ତରତ୍ନାକର ନରହରି ଚକ୍ରତୀ ଠାକୁର ଲେଖୁଛନ୍ତି ଆମ ଷଡ଼ଦଶାଣୀ ଭିତରେ ସବୁଠୁ ଦୟାଳୁ କିଏ ଗୋପାଳ ତାଙ୍କର ଜୀବ ପ୍ରତି ତାଙ୍କର ଚରିତ୍ର ଆମେ ଶୁଣିବା ବହୁତ ଦୟା ଶ୍ରୀ ଗୋପାଳ ଭଟ୍ଟ ଏ ଗୋସ୍ୱାମୀ ଗୋପାଳ ଭଟ୍ଟ ଅତି ଦୟା ଆଉ ଭୂଗର୍ଭ ଶ୍ରୀ ଲୋକନାଥ ଗୁଣେର ଭୂଗର୍ଭ ଆଉ ଲୋକନାଥ ଗୋସ୍ୱାମୀ ଗୁଣର ଆଳୟ ତାଙ୍କର ଗୁଣ କଥା ନରହରି ଚକ୍ରତୀ ଠାକୁର ମୁଁ କଣ ଲୋଚନା କରିବି ସେ ଗୁଣର ଆଳୟ ଏ ଦୁଇ ଜଣଙ୍କର ବହୁତ ସୁନ୍ଦର ପ୍ରଣୟ ଦୁଇ ଜଣ ଏ ବାବା ଦୁଇ ଜଣ ବ୍ରଜକୁ ଚାଲିଲେ ଆଉ କେତେ ଦିନ ଲାଗି ଜାଣିଛନ୍ତି ଆଉ ମହାପ୍ରଭୁଙ୍କ ବିରହରେ ଦୁଇ ଜଣଙ୍କୁ ତିନି ମାସ ଲାଗିଛି ବ୍ରଜକୁ ଯିବାକୁ ତିନି ମାସ ପାଦରେ ଚାଲି ଚାଲି ଚାଲୁଛନ୍ତି କିଛି ନାହିଁ ଆଉ ଭିକ୍ଷା କରନ୍ତି ବ୍ରାହ୍ମଣ ଘର ଦେଖି ନହେଲେ କେଉଁଠି ଦେବାଳୟ ଦେଖି ଯେଉଁଠି ଦେବାଳୟ ପାଇଲେ ଦେବାଳୟ ପାଇଲେ ନହେଲେ ଗ୍ରାମ ଦେଖି ଭିକ୍ଷା କରିକି ବନରେ ଶାଗ ଆଣିକି ପାକ କରିବେ ମହାପ୍ରଭୁ ଭୋଜନ କରିବେ ଆଉ ପଥଶ୍ରମକୁ ଦୂର କରନ୍ତି ମହାପ୍ରଭୁ ଆଉ ଭକ୍ତଙ୍କର କଥା ଆଲୋଚନା କରିବେ ତିନି ମାସ ପରେ ଯାଇଥିଲେ ମଥୁରାରେ ବ୍ରଜଭୂମିରେ ପହଞ୍ଚିଲେ ବ୍ରଜଭୂମିରେ ଆଉ କିଛି ନାହିଁ ପ୍ରଥମ ଥର ପାଇଁ ବ୍ରଜଭୂମିରେ ପାଦ ଦେଲାବେଳକୁ କେବଳ ଦେଖିଲେ କଣ୍ଟା ବୃକ୍ଷ ଆଉ ଯେଉଁମାନେ ଅଛନ୍ତି ଶବର ଜାତିର ଲୋକ ସେମାନେ କିଛି ଶୁଣିବାର ନାହିଁ କି ବ୍ରଜଭୂମି ବିଷୟରେ କିଛି ଜାଣିବାର ନାହିଁ ଲୋକନାଥ ନିରାଶ ହେଇଗଲେ ଲୋକନାଥ କେତେ ଦିନ ବୁଲିଛନ୍ତି ବ୍ରଜରେ ଭୂଗର୍ଭକୁ ସଂତାନ ହିସାବ ନାହିଁ ଖାଲି ବୁଲନ୍ତି ଆଉ ଯେଉଁଠି ଭଙ୍ଗା ଇଟା କେଉଁଠି ଦେଖନ୍ତି କେଉଁଠି ଭଙ୍ଗା ଭଗ୍ନ କୂପ କେଉଁଠି ପୁଷ୍କରଣୀ ଦେଖିଲେ ବହୁ ଆନନ୍ଦିତ ହେଇଯାନ୍ତି ସେଠି ବସି କାନ୍ଦନ୍ତି ହେ ବ୍ରଜଧାମ ହେ ବୃନ୍ଦାଦେବୀ ଆପଣ ଯଦି ପ୍ରକଟ ନ ହେବେ ଆଉ ଆମେ କ'ଣ ଜାଣିପାରିବୁ କେଉଁଠି ରାଧାକୁଣ୍ଡ କେଉଁଠି ଶ୍ୟାମକୁଣ୍ଡ କିନ୍ତୁ ସବୁ ସ୍ଥାନକୁ ସଙ୍କେତ କରି ବୃକ୍ଷ ଦ୍ୱାରା ସଙ୍କେତ କରୁଥିଲେ ବୃକ୍ଷକୁ ମାର୍ଗ କରୁଥିଲେ ଏଇ ବୃକ୍ଷ ଏଇଭଳି ଭାବରେ ଏଭଳି ଦୁଇ ଗୋଷୀ ମନ ଭିତରେ ସବୁ ରଖିଲେ ସଙ୍କେତ ସ୍ଥାନ କିନ୍ତୁ ପ୍ରକୃତରେ ବ୍ରଜଭୂମି ଯେଉଁ ଗ୍ରନ୍ଥ ନାନା କହୁଥିଲେ ରଚନା କରିଛନ୍ତି ସେ ବ୍ରଜଭକ୍ତି ବିଳାସରେ ନାରାୟଣ ଭଟ୍ଟ ଗୋସ୍ୱାମୀ ରଚନା କରିଛନ୍ତି କିନ୍ତୁ ଲୋକନାଥ ଏ ତାଙ୍କ କ୍ରନ୍ଦନରେ ଭଗବାନ ବହୁତ ଖୁସି ହେଇଗଲେ ତାଙ୍କ ନିକଟରେ ପ୍ରକଟ ହେଲେ ଯେଉଁ ରାଧା ବିନୋଦ ଆମର ସମ୍ପୂର୍ଣ୍ଣ ଆପଣଙ୍କର ଭକ୍ତିରତ୍ନାକର ହିସାବରେ କହିଲେ ବହୁତ କଥା ଅଛନ୍ତି ସଂକ୍ଷେପରେ ମୁଁ ଆପଣଙ୍କୁ କହିବି ବ୍ରଜରେ ବାସ କରିବା ସମୟରେ ରାଧା ବିନୋଦ ପ୍ରକଟ ହେଲେ ଆମର ଛଅ ଗୋସ୍ୱାମୀଙ୍କର ଛଅ ପ୍ରକଟ ବିଗ୍ରହ ଛଅ ଗୋସ୍ୱାମୀଙ୍କର ପ୍ରକଟ ବିଗ୍ରହ ପ୍ରଭୁ ସ୍ୱୟଂ ପ୍ରକଟ ହେଇଛନ୍ତି ଆଉ ପ୍ରଥମ ପ୍ରକଟ ବିଗ୍ରହ ଗୋସ୍ୱାମୀମାନଙ୍କର ମହାପ୍ରଭୁଙ୍କର ପାର୍ଷଦମାନଙ୍କର ହେଉଛନ୍ତି ଆମ ରାଧା ବିନୋଦ ଆଉ ରାଧା ବିନୋଦ ନିଜେ ପ୍ରକଟ ହେଇକି ନିଜେ ଆସିକି ନିଜେ ଲୋକନାଥନ୍ତି ନିଜେ ଇ କେମିତି ପ୍ରକଟ ହେବା ପରେ ଶୁଣିବା ପ୍ରଥମେ ଇଏ ଯାଇକି ବ୍ରଜରେ ଯେତେବେଳେ ପହଞ୍ଚନ୍ତି କିଏ ଲୋକନାଥ ଭୂଗର୍ଭ ସେତେବେଳେ ମହାପ୍ରଭୁ ସନ୍ନ୍ୟାସ ହେଲେ, ମହାପ୍ରଭୁ ସନ୍ନ୍ୟାସ ହେଇ ନୀଳାଚଳ ଯାଇକି ରହିଲେ। କିନ୍ତୁ ନୀଳାଚଳରେ ମହାପ୍ରଭୁ ସନ୍ନ୍ୟାସ ହେଲା ପରେ ମହାପ୍ରଭୁ ଆଉ ବେଶୀ ଦିନ ରହିଲେନି, ତାଙ୍କର ଇଚ୍ଛା ହେଲା ମୁଁ ଦକ୍ଷିଣକୁ ଯିବି, ଦକ୍ଷିଣରେ ଦକ୍ଷିଣ ଦେଶକୁ ଉଦ୍ଧାର କରିକି ଆସେ। ତୀର୍ଥ ଭ୍ରମଣ ଛଳରେ ମହାପ୍ରଭୁ ପ୍ରଥମେ କରୁଣାକଳେ କଲେ ଉତ୍କଳ ଭୂମିରେ କୁର୍ମକ୍ଷେତ୍ରରେ ବିପ୍ରଭୁ ବାସୁଦେବ ସେତେବେଳେ ଉତ୍କଳ କ୍ଷେତ୍ରରେ ଥାଏ, ଆମର ଯେଉଁ ଶ୍ରୀକାକୁଲମ ପାଖରେ ଯେଉଁ ଅଛନ୍ତି କୌଣସି ସ୍ଥାନ ଶ୍ରୀକୁର୍ମ, ବର୍ତ୍ତମାନ ନାମ ହେଉଛନ୍ତି ଶ୍ରୀ ଶ୍ରୀକୁର୍ମ, କୁର୍ମକ୍ଷେତ୍ରରେ ବାସୁଦେବ ବିପ୍ର ଥିଲେ। ପ୍ରଥମେ ମହାପ୍ରଭୁ ତାଙ୍କର ଲୀଳା ସହିତ ଆରମ୍ଭ କଲେ, କିନ୍ତୁ ଲୋକନାଥ ଯଦି ବ୍ରଜରେ ରହୁଛି ତାଙ୍କ ଅନ୍ତର ମହାପ୍ରଭୁ ପାଖରେ, ସେ ଖବର ନେଉଥିଲେ ସବୁବେଳେ ମହାପ୍ରଭୁ କେଉଁଠି ଗଲେ କ'ଣ କଲେ। ସେ ଶୁଣିଲେ ଯେ ମହାପ୍ରଭୁ ବର୍ତ୍ତମାନ ଦକ୍ଷିଣ ଦେଶ ଯାଇଛନ୍ତି, ତେଣୁ ଲୋକନାଥ ଆଉ ଭୂଗର୍ଭ ଦୁଇ ଜଣ ସ୍ଥିର କଲେ, କହିଲେ ଚାଲ ଆମେ ବି ଯିବା ଦକ୍ଷିଣ ଦେଶରେ ମହାପ୍ରଭୁଙ୍କ ଟିକେ ସନ୍ନ୍ୟାସ ଲୀଳାକୁ ଦେଖିକି ଆସିବା, କେମିତି ମହାପ୍ରଭୁ ଜୀବକୁ ଉଦ୍ଧାର କରୁଛନ୍ତି। ଆସିଲେ ଦୁଇ ଜଣ ଚିନ୍ତା କରନ୍ତୁ, କାହିଁ ବ୍ରଜଭୂମି କାହିଁ ଦକ୍ଷିଣ ଦେଶ, କିନ୍ତୁ ଦୁଇ ଜଣ ଚାଲି ଚାଲି ଆସି ଦକ୍ଷିଣ ଦେଶରେ ପହଞ୍ଚିଲେ ମହାପ୍ରଭୁ ଦକ୍ଷିଣ ଲୀଳାକୁ ସାରିକି ଶ୍ରୀକ୍ଷେତ୍ର ଆସିକି ବୃନ୍ଦାବନ ଚାଲିଲେ। ମହାପ୍ରଭୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ଠାରୁ ଅନୁମତି ନେଲେ, ସାର୍ବଭୌମଙ୍କୁ ଉଦ୍ଧାର କଲେ, କହିଲେ ସାର୍ବଭୌମ ଗୋଟିଏ ବ୍ରଜକୁ ଯିବି, ଆଉ ମହାପ୍ରଭୁଙ୍କର ଲୀଳା ତ ବହୁତ ଅଛି। ଦକ୍ଷିଣ ଦେଶକୁ ଗଲାବେଳେ କାଲା କୃଷ୍ଣଦାସକୁ ନେଇକି ଗଲେ, ସେଠି ଅସୁବିଧାରେ ପଡ଼ିଲେ, ବର୍ତ୍ତମାନ ନିତ୍ୟାନନ୍ଦ ପ୍ରଭୁ ପୁଣି ବଳବର୍ଦ୍ଧ ଭଟ୍ଟାଚାର୍ଯ୍ୟଙ୍କୁ ପଠାଇଲେ, କହିଲେ ଏଇ ପ୍ରଭୁ ସରଳ ବ୍ରାହ୍ମଣ, ଏ ସେବକୁ ନେଇ ଆପଣ ବ୍ରଜକୁ ଯାଆନ୍ତୁ, ଇଏ ଆପଣଙ୍କୁ ବହୁତ ସାହାଯ୍ୟ କରିବ। କିନ୍ତୁ ମହାପ୍ରଭୁ ବ୍ରଜଭୂମିକୁ ଆସିବା ପାଇଁ ଇଚ୍ଛା କରିକି, ଗମନ କରିବା ପାଇଁ ଇଚ୍ଛା କରି ଯେତେବେଳେ ଉତ୍କଳ ଭୂମି ପାର ହେଇଛନ୍ତି, ଝାଡ଼ଖଣ୍ଡ ବନ୍ଧରେ ଯିବା କଥା ବାମସାହିକୁ, କିନ୍ତୁ ରୂପ ସନାତନଙ୍କ କଥା ମନ ପଡ଼ିଗଲା, ପୁଣି ବ୍ରଜଭୂମିର କଥା ମନ ପଡ଼ିଲା। ମହାପ୍ରଭୁ ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀ ନିକଟକୁ ଯାଇଛନ୍ତି, କହିଲେ ଚିନ୍ତା କରୁଛନ୍ତି ଲୋକନାଥ କଥାରେ, ଲୋକନାଥ ଏକାକି ପାରିବେ ନା, ଲୋକନାଥ ଭୂଗର୍ଭ ବ୍ରଜଭୂମିକୁ ଉଦ୍ଧାର କରିପାରିବେ ନା, ଆଉ ଦୁଇ ଜଣ ସେନାପତି ମୋର ଦରକାର। ଆଉ ତା ପୂର୍ବରୁ ରୂପ ସନାତନ ବହୁତ ପତ୍ର ପ୍ରେରଣ କରିଛନ୍ତି ମହାପ୍ରଭୁ ପାଖକୁ, ମହାପ୍ରଭୁ ସାଙ୍ଗେ ସାଙ୍ଗେ ଭକ୍ତମାନେ ଦେଖୁଛନ୍ତି ମହାପ୍ରଭୁ ଲକ୍ଷ ଲକ୍ଷ ଭକ୍ତ ଯାଉଛନ୍ତି, ମହାପ୍ରଭୁ ଝାଡ଼ଖଣ୍ଡରେ ପ୍ରବେଶ କରିବା କଥା, କିନ୍ତୁ ଦିଗ ପରିବର୍ତ୍ତନ କରିକି ରାମଗାଳି ଆଡ଼କୁ ଚାଲିଲେ, ଗୌଡ଼ ଦେଶ ଆଡ଼କୁ। ସମସ୍ତେ ଭାବିଲେ ମହାପ୍ରଭୁଙ୍କର ବୋଧେ ମାଆଙ୍କ କଥା ମନ ଆସିଗଲା, ଗଙ୍ଗାଙ୍କ କଥା ମନ ଆସିଗଲା, ମହାପ୍ରଭୁଙ୍କର ତ ପ୍ରିୟ ସନ୍ନ୍ୟାସ ପରେ ମା ଆଉ ଗଙ୍ଗା, କିନ୍ତୁ ମହାପ୍ରଭୁ ରାମକେଳି ଆଡ଼କୁ ଗଲେ, ନବଦୀପ ଭାଇ ରାମକେଳି ଆଡ଼କୁ ଗଲେ। ଆଜି ବି ସେ ସ୍ଥାନ ଅଛନ୍ତି, ସନାତନ ଗୋସ୍ୱାମୀଙ୍କ ପ୍ରସଙ୍ଗରେ ଶୁଣିବା କେମିତି ମହାପ୍ରଭୁ ଯାଇଛନ୍ତି ରାମକେଳିର ସୌଭାଗ୍ୟ ଭଳି, ଆଉ ସନାତନ ଗୋସ୍ୱାମୀ ମନା କରିଦେଲେ, ପ୍ରଭୁ ଆପଣ ବର୍ତ୍ତମାନ ଏଠି ଯିବା ଉଚିତ ନାହିଁ, ଲକ୍ଷ ଲକ୍ଷ ଲୋକଙ୍କ ସାଙ୍ଗରେ କ'ଣ ବ୍ରଜ ଯାହା ହେବେ। ମହାପ୍ରଭୁ ସେ ଦିଗ ପରିବର୍ତ୍ତନ କରିକି ଆସିଲେ। ଲୋକନାଥ ତେଣେ କ'ଣ ଖବର ପାଇଲେ, ଦକ୍ଷିଣ ଦେଶକୁ ଗଲା ପରେ ଖବର ପାଇଲେ ଯେ ମହାପ୍ରଭୁ ବର୍ତ୍ତମାନ ବୃନ୍ଦାବନ ଯାତ୍ରା କରିବେ, ତେଣୁ ସିଧା ଦକ୍ଷିଣରୁ ଆଉ ବ୍ରଜକୁ ନଯାଏ ଆସିକି ଉତ୍କଳ ଭୂମିରେ ପହଞ୍ଚିଲେ। ଉତ୍କଳ ଭୂମିରେ ଯେତେବେଳେ ପହଞ୍ଚିଲେ ସେ ଖବର ପାଇଲେ ଯେ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ଆଦିଙ୍କ ପାଖରୁ ମହାପ୍ରଭୁ ବ୍ରଜକୁ ଗଲେ, କିନ୍ତୁ ମହାପ୍ରଭୁ ଜାଣନ୍ତି, ମହାପ୍ରଭୁ ଫେରିଆସି ପୁନଃ ବ୍ରଜକୁ ଯାଇକି ବ୍ରଜରୁ ପ୍ରୟାଗରେ ପହଞ୍ଚିଲେଣି, ଲୋକନାଥ ତା ଭିତରେ ଆସିଲେ, ସେ ଯାଇ ଯେତେବେଳେ ବ୍ରଜରେ ପହଞ୍ଚନ୍ତି ସେ ବ୍ରଜରେ ଶୁଣିଲେ ଯେ ମହାପ୍ରଭୁ ନା, ମହାପ୍ରଭୁ ପଳେଇଲେ ପ୍ରୟାଗ, ଦୁଇ ଜଣ ଏମିତି ବୁଲୁଛନ୍ତି କିନ୍ତୁ ମହାପ୍ରଭୁଙ୍କର ରୂପକୁ ଦର୍ଶନ କରିବା ପାଇଁ। ଭାଗବତରେ ରୂପ ଗୋସ୍ୱାମୀ ତାଙ୍କ ଭକ୍ତିର ସନ୍ତ ସିଂହରେ ଇଷ୍ଟ ଦର୍ଶନ ଲାଳସାକୁ ସମତ୍କଣ୍ଠା କୁହାଯାଏ, ଏଇଟା ଭାବର ଗୋଟିଏ ଲକ୍ଷଣ, ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଉତ୍କଣ୍ଠା, ସମତ୍କଣ୍ଠା ନିଜ ଅଭୀଷ୍ଟ ଲାଭାୟ ଗୁରୁ ଲୁବ୍ଧତା ଟିକାର ରଚନା କଲେ। ସମୁତ୍କଣ୍ଠାଟା କ'ଣ, ଉତ୍କଣ୍ଠାଟା କ'ଣ, ନା ମୋ ପ୍ରଭୁଙ୍କୁ ଟିକେ କେବେ ଦେଖିବି, ଏଇ ଗୁରୁ ଲୁବ୍ଧତା, ଏ ଯେଉଁ ଗୁରୁ ଲୁବ୍ଧତା ଲୁବ୍ଧ ଭାବ ଯେଉଁ ଆସେ ଅନ୍ତର ଭିତରେ, ପ୍ରଭୁଙ୍କୁ କେବେ ଦେଖିବି, ଏତେ ପଥ ବୋଲୁଛନ୍ତି ଟିକେ ମହାପ୍ରଭୁଙ୍କର ମୁଖକୁ ଟିକେ ଦେଖିବା ପାଇଁ, ସନ୍ନ୍ୟାସ ଦେଶକୁ ଟିକେ ଦେଖିବା ପାଇଁ। କିନ୍ତୁ ମହାପ୍ରଭୁ ପଠାଇଥିଲେ କେଉଁଥିପାଇଁ, ବ୍ରଜଭୂମି ଉଦ୍ଧାର କରିବା ପାଇଁ। ତେଣୁ ମହାପ୍ରଭୁ ବର୍ତ୍ତମାନ ସ୍ୱପ୍ନରେ ଲୋକନାଥଙ୍କୁ କହିବେ, ଲୋକନାଥ ବ୍ରଜରେ ପହଞ୍ଚିଥିଲେ ଖବର ପାଇବେ ମହାପ୍ରଭୁ ପ୍ରୟାଗ ପଳାଇଗଲେଣି, ମହାପ୍ରଭୁ ସ୍ୱପ୍ନରେ ତାଙ୍କୁ କହିବେ। ଏଇ ସମୁତ୍କଣ୍ଠାରେ ଗୋଟିଏ କଥା କୁହାଯାଇପାରେ ଯେ ମହାପ୍ରଭୁ ଏ ସମୁଦ୍କଣ୍ଠାର ଲକ୍ଷଣ ଦେଇଛନ୍ତି। ସମୁଦ୍କଣ୍ଠାଟା କ'ଣ ନା, ମନକୁ ବୁଝେଇଲେ ବି ମନ ବୁଝେ ନା। ଆପଣ ବିଷୟରେ ବି ଏଥିରେ ଗୋଟେ ଉଦାହରଣ ନେଇପାରିବେ, ଆପଣ ଯାହାକୁ ଭଲ ପାଉଛନ୍ତି, ଆପଣ ପୁଅକୁ ଭଲ ପାଉଛନ୍ତି ବା ସାଙ୍ଗକୁ ଭଲ ପାଉଛନ୍ତି, ସେ କିଛି ଦିନ ଆପଣଙ୍କ ପାଖରୁ ପଳେଇଗଲା, ସେ ଆଉ ଆସିବନି ବା ତା ଦେଖା ପାଇବନି, କିନ୍ତୁ ଆପଣ ଆପଣ ମନକୁ ବୁଝେଇ ପାରୁନଥିବେ ସେ ପଳେଇ ଆସନ୍ତା କି ମୋ ପାଖରେ ରୁହନ୍ତା କି। ଏ ଯେଉଁ ଦର୍ଶନ କରିବାର ଯେଉଁ ଲାଳସାଟାକୁ ଏଇଟାକୁ ସମତ୍କଣ୍ଠା କୁହାଯାଏ। ଆଉ ଗୋଟେ ସାଧକର ଭାବ ସ୍ଥିତି ଆସିଲେ, ସାଧକଙ୍କ କରୁଣା, ସେ କେବଳ ଭଗବାନଙ୍କୁ ଦର୍ଶନ କରିବାର ତାର ଉତ୍କଣ୍ଠ ଉତ୍କଣ୍ଠାଟା ଏଭଳି ସମତ୍କଣ୍ଠା ଆସେ, ସମ୍ୟକ ଉତ୍କଣ୍ଠାଟା ଆସେ। ଆଉ ମହାପ୍ରଭୁ ଚୈତନ୍ୟ ଚରିତାମୃତରେ କୃଷ୍ଣାଷ୍ଟମୀ ଦଶମୀଟା ରଚନା କରିଛନ୍ତି, ମହାପ୍ରଭୁ କିଭଳି ହେଉଥିଲେ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ, କୃଷ୍ଣଙ୍କ ଦର୍ଶନ କରିବା ପାଇଁ, ଠିକ୍ ସେଭଳି ଲୋକନାଥ କରୁଥିଲେ। ମନ ମୋର ବାମ ଦିନ ଜଳ ବିନା ଜେନେ ବିନା, ମନ ମୋର ବାମ ଦିନ ଜଳ ବିନା ଜେନେ ବିନା, କୃଷ୍ଣ ବିନା ଜୀବନରେ ପହଞ୍ଚିବା ପାଇଁ କେବଳ ଗୋଟିଏ ରାସ୍ତା ଅଛି, କେବଳ ଯଦି ଅହେତୁକି କରୁଣା ହେଇଗଲା ନହେଲେ କଦାପି ସମ୍ଭବ। ଏଇଟା ମନ ଇନ୍ଦ୍ରିୟ ତ ଭାବି ପାରୁନି ସ୍ଥିତି ସ୍ଥିତି ଗୁଡ଼ାକ, ଆମେ ସେଇଟା ଗୋଟେ ଆଲୋଚନା କରୁଛେ ସେ ସ୍ଥିତିରେ ପହଞ୍ଚିବାଟା, ଯେ ପହଞ୍ଚିବା ଲୋକ ସେ ସ୍ଥିତିରେ ବୁଝା, ଆମେ ଗୋଟେ ଜାଣିଛେ, କେବଳ ଆମେ ଗୋଟେ ଅନୁମାନ କରୁଛେ ଏଇଭଳି ଅବସ୍ଥା ହେତୁ। ସେ କହୁଛନ୍ତି ମନଟା କିଭଳି ବ୍ୟାମ ହୁଏ ନା, ଜଳ ବିନା ଜେନେ ବିନ, ମତ୍ସ୍ୟ ଜଳ ବିନା ଯେଭଳି ହା ହୁତା ଶୁଭେ, ଭଗବାନଙ୍କୁ ଦର୍ଶନ ନ କଲେ ସେଇଭଳି ଅବସ୍ଥା ହୁଏ। ଲୋକନାଥ ସେଇଭଳି ବୁଲୁଥିଲେ, ପ୍ରୟାଗ ବ୍ରଜଭୂମିରେ ପଶି ମୁଣ୍ଡ ପିଟିଦେଲେ, ତିନି ଜାଗା ଭ୍ରମଣ କଲି, ଦକ୍ଷିଣ ଭ୍ରମଣ କଲି, ଉତ୍କଳ ଭ୍ରମଣ କଲି, ପୁଣି ବ୍ରଜଭୂମିକୁ ଆସିଲି ପ୍ରଭୁଙ୍କୁ ଦର୍ଶନ ପାଇଲି। ଠିକ୍ ଅଛି, ପ୍ରଭୁ ଯଦି ପ୍ରୟାଗ ଯାଇଛନ୍ତି, ପ୍ରୟାଗ ତ ପାଖ, ମୁଁ ଯିବି, ମନକୁ ବୁଝାଉଛନ୍ତି। କିନ୍ତୁ ଇତିଦିନ ଭିତରେ ବ୍ରଜଭୂମିରେ ଯେଉଁ ମହାପ୍ରଭୁଙ୍କର ସେବାଟାକୁ ଭୁଲି ଯାଇଛନ୍ତି, ତାଙ୍କ ମହାପ୍ରଭୁ ଗୋଟିଏ ସେବା ଦେଇ, ଯେତେବେଳେ ବ୍ରଜଭୂମିରେ ସଙ୍କେତ ସ୍ଥାନ ଲୀଳା ସ୍ଥାନ ସବୁ ସଙ୍କେତ କ'ଣ, କିନ୍ତୁ ମନ ତ ବୁଝୁନି ନା। ଏଠି କହୁଛନ୍ତି କୃଷ୍ଣ ବି ନା କ୍ଷଣେ ମରିଯାଉ, ଗୋଟେ କ୍ଷଣ ବି ସେ ଭଗବାନ ଦର୍ଶନ ନ କଲେ, ଭଗବାନ କଥା ନ ଶୁଣିଲେ ମରିଯିବ ମନ। ଆଉ କିଭଳି କୃଷ୍ଣ, ଏଠି କହୁଛନ୍ତି ମଧୁର ହାସ୍ୟ ବଦନେ ମନ ନେତ୍ର ରସାୟନ, ମନକୁ ନେତ୍ରକୁ ଯିଏ ରସାୟନ କରନ୍ତି ଯେଉଁ ପ୍ରଭୁ, ତାଙ୍କୁ ନ ଦେଖିଲେ ବାମ ମନର ଅବସ୍ଥା ମତ୍ସ୍ୟ ବିନା ଜଳ ବିନା ମତ୍ସ୍ୟର ଯେଭଳି ଅବସ୍ଥା ହୁଏ ସେଭଳି ଅବସ୍ଥା। ଆଉ କୃଷ୍ଣ ତୃଷ୍ଣା ଦ୍ୱିଗୁଣ ବଢ଼ାଏ, ଭଗବାନଙ୍କୁ ଦର୍ଶନ କରିବା ଲାଳସା ଦ୍ୱିଗୁଣ ବଢ଼ିଯାଏ। ଇଏ ଆମର ଗୋସ୍ୱାମୀମାନଙ୍କର ସ୍ଥିତି, ଇଏ ଆମର ଆଚାର୍ଯ୍ୟମାନଙ୍କର ସ୍ଥିତି, ଏଇ ସ୍ଥିତିରେ ପ୍ରଭୁ ମିଳନ୍ତି। ଆମ ମନକୁ ଏ କଥା ବୁଝିବା ଦରକାର, ଟିକେ যে আমি কেউ স্থিতরে অছে আজি প্রভুঙ্ পাই প্রভুঙ্কর প্রিয় সেবক লে সে স্থিতি কম এইভাবে চিন্তা করি করে ভাবিছি মু কালি সকাল প্রয়াগ যাবি ভূগর্ভ আমি দুজনে কালি প্রয়াগ যা মহাপ্রভুকে দর্শন করা এতে তো পথ পরিশ্রম কলে আখরে কেন যা নি মহাপ্রভু স্বপ্নরে ভক্তি রত্নাকর মহাপ্রভু কুচন স্বপ্নরে কে প্রয়াগ প্রভাতে প্রয়াগ যাত্রা করিব মনে প্রভাতে প্রয়াগ যাত্রা করিব মনে স্বপ্নে প্রভু প্রভুলীরা পর্যন্ত ব্রজভূমির পাদ বাহার বাহার করে না আমার বহু গোস্বামী মান ব্রজ নিষ্ঠা জীব গোস্বামী ব্রজভূমি পাদ দেওয়া পরে গোটিয়ে রাতে বি সে বাহার আকবর যেত ডকাই সে আকবর কহবে আকবর মু যাবি যে ভক্তির সমাধান দেওয়া কিন্তু ব্রজভূমি রাত্রি যাপন করি ব্রজভূমি ছাড়ি দিয়ে কিন্তু তাঙ্কে ভাবুথিলে না ব্রজভূমির স্বরূপ মহাপ্রভুঙ্কর তুলনায় সে জাঁপারে এই গোটি আদেশে স্বপ্ন এই প্রয়াগ যাওয়া প্রভাতের দুইজন প্রস্তুত হয়ে রয়েছেন মহাপ্রভু স্বপ্ন আদেশ দিলে গেলে লোকনাথ মু তোমাকে সেবা দিয়েছি তুমি ব্রজভূমির লীলাস্থান সংকেত করি তুমি কোণ এটি আসবে তুমি মোট সাক্ষাৎ সবুলে তোমার দর্শন পাইব মু তোমাকে করুণা করছি কৃপা করছি তুমি ব্রজভূমি ত্যাগ কর এই গোটি আদেশ পরে লোকনাথ সমগ্র জীবন ব্রজভূমি ত্যাগ করে না সম্পূর্ণ জীবন আসন্তকালি অবশিষ্ট যে রহলে রাধা বিনোদ কিভাবে প্রাপ্ত হবে আর সব গোস্বামী পড়ে যাবে আমি চারিজন কেবল রহলে গোস্বামী সি বয়স মহাপ্রভু ঠার চারি পাঁচ বর্ষ বড় লোকনাথ মহাপ্রভু চালিয়ে যাবে নিতানন্দ প্রভু চালিয়ে যাবে অদ্বৈত চালিয়ে যাবে আর গোস্বামী মানে সব চালিয়ে যাবে কেবল দুই গোস্বামী আমার ষড় গোস্বামী দুই গোস্বামী রয়েছে জীব গোপাল ভট্ট চারিজন সাংরে যে ভগবান সাক্ষাৎ রাধা বিনোদ পাইছেন পুরো ভক্তর কথা দেখুন ভক্তি ভক্ত ভক্তি ভগবান ভক্তি আহলে হরি ভক্তি ভক্ত ভক্তি গুরুদেব ভক্তি মহাপ্রভু আদর করে সমগ্র জীবন কটাইলে বৈষ্ণব মানে রূপ সনাতন গলা পরে প্রতিদিন জীব গোস্বামী গোপাল ভট্ট পাখে বসি লোকনাথ রূপ সনাতন গুণগান করতে রূপ সনাতন অবদান ব্রজভূমি বহু লোক রূপ সনাতন পাইকি লোকনাথ বহু আনন্দিত হইলে আসন্তকালে আমি শুনে ভক্তি রত্ন যা অবশিষ্ট অছেন যে লোকনাথ গোস্বামী কিভাবে রাধা বিনোদ পাই কিভাবে তাঁর সেবা করবে তাপরে মহাপ্রভু দ্বিতীয় যোজনা করবে সনাতন গোস্বামী পঠাইব সেই লোকনাথকে সাহায্য করা মহাপ্রভু প্রথমে বৃন্দাবন ন যাই প্রথমে রামকেলি গেলে রূপ সনাতন করুণা করি পুঁ ফেরলে উৎকল কিছুদিন রহি পুঁ গেলে ব্রজক এতিক দিন ভিতরে সি ভূগর্ভ লোকনাথ সি আসছেন সেটি এটি বাটরে দুই রাস্তায় মহাপ্রভু গোটিয়ে রাস্তায় বৃন্দাবন গলা বেড়ে এমানে অলগা গোটে রাস্তায় যাই দুইটি গোটে বন্য ঝাড়খণ্ড দিয়ে গোটে রাস্তা লা গৌড় দেশ দিয়ে গোটে রাস্তা লা মহাপ্রভু ঝাড়খণ্ড ঝাড়খণ্ড প্রভুপাত তা ভাবার্থে লিখেছেন ঝাড়খণ্ড মানে আমার এই অনুগুল এটু আরম্ভ করেছেন কটক কটক এই যে গড়গড়িয়া ঘাট পার হলাপরে ମହାପ୍ରଭୁଙ୍କର ପାଦଚିହ୍ନ ଯୋଉଠି ଅଛନ୍ତି, ମହାପ୍ରଭୁ ଏଇ ବାଡ଼ି ଯାଇଥିଲେ, ଏଇଠୁ ଝାଡ଼ଖଣ୍ଡ ବନଟା ଆରମ୍ଭ ହେଉଛି, ପ୍ରପର ଡାଇରେକ୍ଟ ଲେଖିଛନ୍ତି ସେଠି ଅନୁଗୁଳ, ଅନୁଗୁଳ ପରେ ଛୋଟ ଛୋଟ ଛୋଟନାଗପୁର ପର୍ଯ୍ୟନ୍ତ ସେ ଯେଉଁ ବଣ ରହିଲା ଆମର, ଆମର ସବୁ ତାଳଚେର, ତାଳଚେର ପରେ ଗୋଟେ ଛୋଟ ଟାଉନ ଅଛି, ସେ ନାଁ ଟାଉନ ନାଁଟା ବି ଲେଖା ହେଇଛି ଚୈତନ୍ୟ ଚୈତନ୍ୟ ଆପଣ ପଢ଼ିବେ। ଏଇ ପଥଟା ବହୁତ ମାନେ କଣ୍ଟକିତ ପଥ, ଏଠି ସମସ୍ତେ ଯାଇପାରନ୍ତି। ତେଣୁ ବ୍ରଜ ଯିବା ପାଇଁ ହେଲେ ଗୌଡ଼ ଦେଶକୁ ଯାଆନ୍ତି, କାରଣ ପ୍ରାୟ ବୃନ୍ଦାବନରୁ ଭକ୍ତମାନେ ଯାଆନ୍ତି ସେଇ ସମୟରେ କାଶୀ ହେଇକି, ସେ ପଥଟା ଟିକେ ପ୍ରଶସ୍ତ ଥିଲା, ମାଧବରେ କିଛି ମିଳିବ। ତେଣୁ ମହାପ୍ରଭୁ ଝାଡ଼ଖଣ୍ଡ ଦେଇ ଗଲାବେଳେ ଏମାନେ ଏବେ ବୁଲିକି ଯାଇଛନ୍ତି, ଆଉ ଏମାନେ ଯାଇ ବ୍ରଜରେ ପହଞ୍ଚିଲା ବେଳକୁ ଦୁଇ ଜଣ ମହାପ୍ରଭୁ ବ୍ରଜରେ ଅଳ୍ପ ଦିନ ରହିକି, ବଳଭଦ୍ର ଭଟ୍ଟାଚାର୍ଯ୍ୟ ଦେଖିଲେ ମହାପ୍ରଭୁଙ୍କୁ ବ୍ରଜରେ ବ୍ୟସ୍ତ ରଖି ହବନି, କାରଣ ମହାପ୍ରଭୁଙ୍କର ଭାବଟା ବ୍ରଜରେ ସହସ୍ର ଗୁଣ ହେଲା। ଉତ୍କଳରେ ଯେଉଁ ଭାବ ଥିଲା ଶ୍ରୀକ୍ଷେତ୍ରରେ, ଯେଉଁ ଭାବ ଥିଲା ଶତଗୁଣ ବଢ଼ିଲା ଝାଡ଼ଖଣ୍ଡରେ, ଆଉ ମଥୁରା ଦର୍ଶନ ହୋଇଲା ଶତଗୁଣ, ମଥୁରାକୁ ଦର୍ଶନ କରି ମହାପ୍ରଭୁଙ୍କର ଭାବ ଶହେ ଗୁଣ ହେଇଗଲା, ଆଉ ବ୍ରଜମଣ୍ଡଳ ବୁଲିଲା ବେଳେ ମହାପ୍ରଭୁଙ୍କର ସହସ୍ର ଗୁଣ। ଆଉ ତାଙ୍କୁ ସମ୍ଭାଳିବା ପାଇଁ ବଳଭଦ୍ର ଭଟ୍ଟାଚାର୍ଯ୍ୟ କହିଲେ ମୁଁ ତ ମାଧବରୀ କରିବି ନା, ମହାପ୍ରଭୁ ସମ୍ଭାଳେ, କେତେବେଳେ ଯମୁନା ଘାସ ଦେଲେଣି, କେତେବେଳେ ବୃକ୍ଷକୁ ଆଲିଙ୍ଗନ କରି କ୍ରନ୍ଦନ କରିକି ମୂର୍ଚ୍ଛିତ ହେଇକି ପଡ଼ିଲେଣି, ମହାପ୍ରଭୁ ବ୍ୟସ୍ତ ବ୍ରଜ ରଖି ହବନି। ତ ଅଳ୍ପ ଦିନ ଭିତରେ ମହାପ୍ରଭୁଙ୍କୁ ଭ୍ରମଣ କରିକି ବାହାର କରିକି ନେଇଗଲେ, ମହାପ୍ରଭୁ ଯେତେବେଳେ ବାହାର କରିକି ନେଲେ ପ୍ରୟାଗ ଆଡ଼କୁ, ଏମାନେ ସେତେବେଳେ ମହାପ୍ରଭୁ ଭେଟିପାରିଲା, ଏ ଯାଇ ପହଞ୍ଚିଲା ବେଳକୁ ମହାପ୍ରଭୁଙ୍କର ଭେଟ ହେଇପାରିଲା। ତେଣୁ ସ୍ୱପ୍ନରେ ମହାପ୍ରଭୁଟା କରିଦେଲେ ବ୍ରଜବାସ କର। ତାପରେ ଏଠି ସଙ୍କେତ ସ୍ଥାନ କଲାପରେ ଖାଲି ରାଧା ବିନୋଦ, ଖାଲି ଶୁଣିବା ରାଧା ବିନୋଦ କିଭଳି ତାଙ୍କୁ ସ୍ୱପ୍ନରେ